नमो भगवते वासुदेवाय। ଶ୍ରୀମଦ୍ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ ଆମମାନେ ଶ୍ରବଣ କରୁଥିଲେ କିଭଳି ଅର୍ଜୁନ ଶିଷ୍ୟ ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଗରେ ନିଜକୁ ପ୍ରତିପାଦିତ କଲେ। ତେଣୁ ଭଗବାନ କୃଷ୍ଣ ତାଙ୍କୁ ଆତ୍ମଜ୍ଞାନ ବଦ୍ଧ ଜୀବର ପ୍ରଥମେ ତାର ଯେଉଁ ସାଂସାରିକ ମୋହ ସୃଷ୍ଟି ହେଉଛି ଏ ଶରୀର ପାଇଁ। ଶରୀର ହେଉଛି ସମସ୍ତ ମୋହର କାରଣ। ତେଣୁ ଯେଉଁଟା ବଦ୍ଧ ଜୀବନ ଯେଉଁ ଚେତନାକୁ ପରିବର୍ତ୍ତନ କରାଯିବ ତାକୁ ସତ୍ମାର୍ଗକୁ ଆଣିବାକୁ ହେଲେ ପ୍ରଥମେ ଆତ୍ମଜ୍ଞାନର ଆବଶ୍ୟକ ରହିଛି। ପ୍ରଥମେ ସେ ଗୋଟିଏ ଜିନିଷକୁ ବୁଝିବାକୁ ଚେଷ୍ଟା କରିବା ଦରକାର, ମୁଁ ହେଉଛି ଆତ୍ମା। ଆସିବ ଆତ୍ମା ପ୍ରସଙ୍ଗରେ ପୁରା ଅଧ୍ୟାୟ। ଯଦି ମୁଁ ଆତ୍ମା ତାହେଲେ ଶରୀରଟା କ'ଣ? ଅଶରୀର ଆତ୍ମା ଭିତରେ ପ୍ରଭେଦ କ'ଣ? ଆତ୍ମା କିଭଳି ଅଜର ଅବିନାଶୀ, ଶରୀର କିଭଳି ବିନାଶୀଳ? କିନ୍ତୁ ଆମେ ଆତ୍ମା ହେଲା ସୁଦ୍ଧା ଆମର ଆତ୍ମଜ୍ଞାନ ନାହିଁ। ଆମେ ନିଜକୁ ଶରୀର ବୋଲି ଭାବୁଛେ, ଶରୀର ମୋର ସୁଖ ରହିଲେ ମୋ ଦେହ ଭଲ ରହିଲା। ଲୋକ କହୁଛି ମୋ ଦେହଟା, ଆପଣଙ୍କ ଦେହ ଭଲ ଅଛି? ଲୋକ କହୁଛି ଆପଣଙ୍କ ଦେହ ଭଲ ଅଛି? କିଏ ବି ପ୍ରଶ୍ନ କରୁଛି, ସେ କହୁନି ଆପଣ ଭଲ ଅଛନ୍ତି, ଆପଣଙ୍କ ଆତ୍ମା ଭଲ ଅଛି? କିଏ ପ୍ରଶ୍ନ କରୁନି ଆପଣଙ୍କ ଦେହ ଭଲ ଅଛି? ଜଗତର ତ ଲକ୍ଷଣ ବି ତୁମେ ଦେଖ, ଆପଣ ଭଲରେ ଅଛନ୍ତି? ସମସ୍ତେ ପଚାରେ ଆପଣ ଭଲରେ ଅଛନ୍ତି? ଭଲରେ ଅଛନ୍ତି ମାନେ କ'ଣ? ସେ ରେଫର କର ତୁମ ଦେହ ଭଲ ଅଛି, ସମସ୍ତେ ଦେହ ଏଠୁ କମନ। ଏ ଜଗତର ଗୋଟେ ସ୍ୱାଭାବିକ ଜିନିଷ, ଯିଏ ଯାହାକୁ ଆମେ ଭକ୍ତ ବି ଦେଖିଲେ କ'ଣ ଆପଣଙ୍କ ଦେହ ଭଲ ଅଛି ତ? ଆରେ ସେ ତ ଆତ୍ମାଟା, ତା ଦେହ କଥା କାହିଁକି ପଚରା ହେଉଛି? ତୁମ ଦେହ ଭଲ ଅଛି କାହିଁ କୁହାଯାଏ? କାହିଁକି ଭକ୍ତ ଯେଉଁ ପଚାରେ ତୁମ ଦେହ ଭଲ ଅଛି, କାରଣ ଭକ୍ତ ଜାଣେ ସେ ଯଦି ତା ଦେହ ଭଲ ନଥିବ ସେ ଭଜନ ବି କରିବନି। ଭକ୍ତର ପରିଭାଷା ଏହା, ତୁମେ ତା ଦେହ ଭଲ ନାହିଁ ମାନେ ସେ ଭଜନ କରୁନଥିବ। କିନ୍ତୁ ଆମେ ସବୁ ଗୁରୁଦେବଙ୍କୁ ଶୁଣୁଛୁ, ଗୁରୁଦେବ କେବେ ପଚାରେ ତୁମ ଦେହ ଭଲ ଅଛି? କ'ଣ ଭଜନ ଚାଲିଛି? ଆଉ କିଛି କହିବେନି ସେ, କେବେ ବି କୌଣସି ଜିନିଷ ପଚାରେ ତୁମ ଦେହ ଭଲ ଅଛି କି, ତୁମ ଟଙ୍କା ଅଛି ଅସୁବିଧା ଅଛି କି, ତୁମର କ'ଣ ଅସୁବିଧା ହେଲା ଘର ଦ୍ୱାରା ସଂସାର କଥା କେବେ, ଆମେ ତ ସବୁ ପଚାରିବାକୁ ପଡ଼ୁଛି। ସେ କେବେ ବି ପଚାରନ୍ତିନି ତୁମ ଦେହ ମୋଟା ହେଲା ପତଳା ହେଲା ରୋଗ ହେଲା କିଛି ପଚାରେନି, କ'ଣ ଭଜନ ହେଉଛି କି ନାହିଁ, ଭଜନ ଚାଲିଛି ତ, ଏତିକି ପଚାରେ ଆଉ କିଛି ନାହିଁ। ତାହେଲେ କିଏ ଶରୀର, ଆମେ ସମସ୍ତେ ଶରୀର କଥା ପଚାରୁଛୁ, କ'ଣ ଶରୀର ଭଲ ଅଛି ତ, କ'ଣ ତୁମେ ଭଲ ଅଛ? ତା ଆତ୍ମା କାହା କେଉଁଠି ରହୁଛି, ତାର ସ୍ଥାନ କ'ଣ, ବା ତାଙ୍କର ଅବସ୍ଥାନ କେଉଁଠି କେଉଁଠି, ସେ କିଭଳି କାର୍ଯ୍ୟ କରୁଛନ୍ତି, ଶରୀର ସହିତ ତାଙ୍କର କ'ଣ ସମ୍ପର୍କ ରହିଛି, ଏସବୁ ବ୍ୟାଖ୍ୟା ଏଠି ଆସିବ। ଏଟାକୁ ଆତ୍ମଜ୍ଞାନ କୁହାଯାଏ। ଆତ୍ମଜ୍ଞାନଟା ପ୍ରଥମ ଜଣେ କେବେ ବି ପରମାର୍ଥରେ ସେ ବହୁତ କିଛି ଜାଣିଥିଲେ ବି, ବହୁତ କିଛି ପଢ଼ିଥିଲେ ବି, ବହୁତ ସବୁ କିଛି କରିଥିଲେ ବି, ମହାପ୍ରଭୁ ଗୋଟିଏ କଥା ଯେଉଁ କହିଛନ୍ତି, ଜୀବର ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ। ସେ କୃଷ୍ଣଙ୍କର ନିତ୍ୟ ଦାସ, ସେ ସ୍ୱରୂପ ସ୍ଥିତିରେ ଏ ଆତ୍ମଜ୍ଞାନ ସେ ଜାଣିବ ନା? ଆମେ ଯେକୌଣସି, ଆମେ ଭଗବାନଙ୍କର ଦାସ, ଏ ଶରୀର ଧାରଣ କରିକି ହିଁ ଆଜି ସଂସାରରେ ପଡ଼ିଯାଇଛି। ସଂସାର ପଡ଼ିଗଲା ମାନେ ଏଇଟା ସମାପନ, ଏଇ ଶରୀରଟା ଶେଷ ଶରୀର ରହିଥାନ୍ତା କି? ଠିକ ଅଛି, ଭଜନ ନ କଲେ ଚଳନ୍ତା, ଆଉ ସ୍ୱର ଧରିବାକୁ ମୋତେ ପଡ଼ିବନି। ଯାହା କଷ୍ଟ ହେଉଛି, ଯେମିତି ମଣିଷର ଗୋଟେ ସାଧାରଣ ଧାରଣା କ'ଣ ଅଛି, ଯାହା କଷ୍ଟ ହେଉଛି ମରିଗଲେ ସରିଗଲା, ଯାହା ତାଙ୍କର ସେମାନଙ୍କର ଧାରଣା କ'ଣ, ମରିଗଲେ ତ ସରିଗଲା, ଆଉ ଗୋଟେ କ'ଣ କିଛି ଅଛି ନା କ'ଣ, ତାଙ୍କର ଆଉ କିଛି ପରଜନ୍ମ ବିଷୟରେ ତାଙ୍କ କିଛି ଧାରଣା ହେଇନି। ସେ ଲୋକମାନେ ଭାବନ୍ତି କ'ଣ, ଯାହା କଷ୍ଟ ହେଲା ହେଲା, ମରିଗଲେ ଗଲା। ସେ ଯେଉଁମାନେ ଆତ୍ମହତ୍ୟା କରିଦିଅନ୍ତି, ବିଷପାନ ଯେଉଁଗୁଡ଼ାକ ସବୁ ବିଷ ଆଦି ପାନ କରିଦିଅନ୍ତି, ସେ କ'ଣ ମରିଗଲେ କଷ୍ଟ ସରିଯିବ? ନାଇଁ, ଇଏ ତ ସେ ତାହା ନୁହେଁ, ଏଟା ଶେଷ ଜନ୍ମ ଏଇଟା ହେଇଥାନ୍ତା କି? ଠିକ ଅଛି, ଶେଷ ଜନ୍ମ ହେଲା, ଯାହା କଷ୍ଟ ଭୋଗିବା କଥା ଭୋଗି ଦେଉଛି, ଯାହା ମାନ ଅପମାନ ସବୁ ଗଲା ଗଲା ସରିଲା, ପାର ହେଇଛି, ନାଇଁ ଏ ଶେଷ ନାହିଁ, ଏ ଚକ୍ର ସେମିତି କୁହାଗଲା, ଜନ୍ମ ମୃତ୍ୟୁ ଚକ୍ର, ଜନ୍ମ ଆଉ ମୃତ୍ୟୁ ଏ ଚକ୍ର ଭଳିଆ ଚାଲିଛି। ତେଣୁ ଆତ୍ମଜ୍ଞାନ ଏଇ ମାନବ ଶରୀରରେ ଆମେ ଲାଭ କରିବା ଦରକାର, ଆଉ ଶାରୀରିକ ମୋହଟା ତାଦ୍ୱାରା ପ୍ରଶମିତ ହବ। ଶରୀର ସମ୍ବନ୍ଧଟା ଯେତେ ଦୃଢ଼ ରହିଥିବ, ଆତ୍ମଜ୍ଞାନ ଉଦିତ ହବନି କି ଭଜନ ଭଗବାନଙ୍କର ହେଇପାରିବନି, ଭଗବାନଙ୍କର ଭଜନ କରିହବନି। ଆଉ ଶରୀରକୁ ବି କୃତ୍ରିମ ଉପାୟରେ, ଯାହା କୁହାଯାଏ, ହଁ କୃତ୍ରିମ ଉପାୟରେ, ଆର୍ଟିଫିସିଆଲି, ତୁମେ ବ୍ୟବହାରିକ ଜୀବନକୁ ଆର୍ଟିଫିସିଆଲ ଆଭଏଡ଼ କରିପାରିବନି, କୃତ୍ରିମ ଭାବରେ ଗୋଟେ କିଛି ସାମୂହିକ ପରିସ୍ଥିତି ତୁମର ଗୋଟେ ପଡ଼ିଯାଉଛି, ଚ୍ୟାଲେଞ୍ଜେସ୍ ଆସିଯାଉଛି, ତୁମେ ଗୋଟେ ବ୍ୟବହାରିକ ସମ୍ବନ୍ଧ କାଟିପାରିବନି, କାଟିଦେଇ ପଳେଇ ଆସିଲେ ବି ତୁମେ ସକ୍ସେସ୍ ହେଇପାରିବନି, କାରଣ ଏଇଟା ଗୋଟେ ଆଡ଼ଭାନ୍ସ ଷ୍ଟେଜ୍ର ଏ ଟିଚିଂସ୍ ଗୁଡ଼ିକ, ଏଇଟା ହେଉଛି ଅତ୍ୟନ୍ତ ଆଡ଼ଭାନ୍ସ ସୋଲ୍ମାନଙ୍କ ପାଇଁ। ଆତ୍ମଜ୍ଞାନଟା କ'ଣ ଆଡ଼ଭାନ୍ସ ସୋଲ୍ମାନଙ୍କ ପାଇଁ ନା? ସାର୍ ବର୍ଣ୍ଣାଶ୍ରମ ସିଷ୍ଟମ୍ଟା କ'ଣ ହେଲ୍ପ କରୁଛି, ଜଣଙ୍କୁ ଶାରୀରିକ ଚେତନାରୁ ବାହାରିକି ଧୀରେ ଧୀରେ କେମିତି ଆସିବ ଆତ୍ମଚେତନାକୁ, ସେଟା ହେଲ୍ପ କରୁଛି ନା? ଆଉ ଜଣେ ଜବରଦସ୍ତି ସେଇଟା ସିଏ ଗୋଟେ କିଛି ଗୋଟେ ସାର୍କମ୍‌ଷ୍ଟାନ୍ସରେ ସେ କିଛି ପ୍ରୋବ୍ଲେମ୍ ଫେସ୍ କରୁଛି, ସେ କହିବେ ନା ନାଇଁ ମୋର ଏଇଟା ସବୁ କିଛି ଆବଶ୍ୟକ ନାହିଁ, ମୁଁ ଭଜନ କରିଦେବି ନା, ସେମିତି ଭଜନ ହେଇପାରିବନି। ବ୍ୟବହାରିକ ଜୀବନରୁ ହଠାତ୍ ପରମାର୍ଥ ଜୀବନ ଜଣେ ଆସିପାରିବନି ଏତେ ଶୀଘ୍ର, ତାହେଲେ ପୂର୍ବ ସ୍ୱୀକୃତ ଥିବ, ସେଟା ଅଲଗା ଜିନିଷ। ପରିସ୍ଥିତି ହିସାବରେ କାରଣ ତୁମେ ସବୁବେଳେ ମନେ ରଖିବାକୁ ପଡ଼ିବ, ତୁମେ ସର୍ବଧାରଣ କରିଛ, ସର୍ବଧାରଣ କରିଛ। କାଲି ଯାହା ପଡ଼ିଥିଲା ନା, ପ୍ରତି ନ ଯାବତ ମୟ ବାସୁଦେବ ନମୁଚ୍ୟତ ଦେହ ଯୋଗୀ ନା ତାବତ। କୃତ୍ରିମ ହିସାବରେ କୌଣସି ହିସାବରେ ସ୍ୱର ସମ୍ବନ୍ଧ କାଟି ହେବନି। ଭରତ ମହାରାଜ ସେଥିପାଇଁ ସବୁ ଛାଡ଼ ଦେଇ ଚାଲିଗଲେ, ମୃଗ ସ୍ୱର ସହିତ ଯୋଡ଼ି ହେଇଗଲେ। ଆମେ ସ୍ୱରଧାରୀ, ଆମେ ଅବ୍ୟକ୍ତ ସହିତ କେବେ ହେଲେ ଭଗବାନ ମନା କରିଦେଲା, ଆମେ ଅବ୍ୟକ୍ତ ଉପାସକ ନୁହନ୍ତି ନା, ଆମେ ସ୍ୱରଧାରୀ ନା, ସମୁଦ୍ର କାହା ସହିତ ଆଉ ଗୋଟେ ସ୍ୱରଧାରୀ ସହିତ କେବେ ବି ତୁମେ ରହିପାରିବନି। ସେଥିପାଇଁ ଯେଉଁମାନେ ସବୁ ଏକାଠିଆ ରୁହନ୍ତି ବଣ ଜଙ୍ଗଲରେ ଭଲ, ସେ ବୃକ୍ଷକୁ ପ୍ରେମ କରନ୍ତି, ଗଛକୁ ଭଲ ପାଆନ୍ତି, ସେପରେ ଏତେ ବେଦ କାରଣ ସେ ଗୋଟେ ଭଲ ପାଇବାକୁ ପଡ଼ିବ ତା କାହାକୁ, ଯାହାର ଗୋଟେ ସ୍ୱର ଅଛି, ସେ ସ୍ୱରକୁ ଭଲ ପାଇବାକୁ ପଡ଼ିବ। ତେଣୁ ଭଲ ପାଇବାର ଭୂମିକାରେ କିଏ ରହିଲେ, ଗୋଟେ ଶରୀର ରହିଲେ, ସେ ଗଛକୁ କିଏ ଭଲ ପାଉ, କୁକୁରକୁ କିଏ ଭଲ ପାଉ, ମଣିଷକୁ କିଏ ଭଲ ପାଉ, ଭଲ ପାଇବାର ଗୋଟେ ସ୍ୱର ରହିଛି, ଭଲ କାହାକୁ ପାଉଛନ୍ତି, ଗୋଟେ ସ୍ୱରଟାକୁ ଭଲ ପାଉଛି। କିନ୍ତୁ କୃଷ୍ଣ ଯେଉଁ ଭଲ ପାଉଛେ, କୃଷ୍ଣ ସ୍ୱର ନୁହନ୍ତି, ଏତିକି ହେଲା ଡିଫରେନ୍ସ। ସେ ଯଦି ପରମାତ୍ମା, ତେବେ ତାଙ୍କର ଚକ୍ଷୁଟା ପରମାତ୍ମା, ତାଙ୍କ ସ୍ୱରଟା ହେଉଛି ପରମାତ୍ମା। ତୁମେ ଜାଣ ବା ନ ଜାଣ, ତ ଭଲ ପାଇଲା ମାତ୍ର ହିଁ ତୁମର ଚିନ୍ତନ, କୃଷ୍ଣଙ୍କ ଚିନ୍ତନ ଆସିଲେ ମଧ୍ୟ ପରମାତ୍ମା ଯେଉଁ ଫଳ ଦେବା କଥା ସେଟା ଦେବେ। ତା ପୂର୍ବରୁ ତୁମେ କେବେ ବି କୌଣସି ପରିସ୍ଥିତି ହଉ, କୌଣସି ପ୍ରୋବ୍ଲେମରେ ହଉ, ତୁମେ ଯେକୌଣସି ସ୍ଥିତିରେ ତୁମେ ଭାବନି ଯେ ଜଣେ ହଠାତ୍ କିଣି ଭାବ, ତୁମେ ଏଇ ଜିନିଷ ଅଛନ୍ତି ନା, ସନେଇ ସନେଇ ଜଣେ ଆତ୍ମାକୁ ଅନୁସନ୍ଧାନ କରିବା ଦରକାର। ଇଏ ହଠାତ୍ ହବନି, ଝଟପଟର କାମ ନାହିଁ। ବହୁତ ଲୋକ ବହୁତ ତ୍ୟାଗାଶ୍ରମରେ ବହୁତ ବ୍ୟକ୍ତି ଘର ଛାଡ଼ିକି ପଳେଇ ଆସନ୍ତି, ତ୍ୟାଗ ପାଇଁ ପଳେଇ ଆସନ୍ତି, କିନ୍ତୁ ସକ୍ସେସ୍ ହେଇପାରନ୍ତିନି। ଏଥିପାଇଁ ସେମାନେ ସଫଳତା ଲାଭ କରିପାରନ୍ତିନି, କାରଣ ସେମାନେ ଭୁଲି ଯାଆନ୍ତି, ଠିକ ଅଛି କିଛି ଅସୁବିଧା ଯୋଗୁଁ ମୁଁ ଆସିଛି, କିନ୍ତୁ ଏଟା ମୁଁ ଗୋଟେ ଦେହ ଧାରଣ କରୁଛି, ଆଉ ଦେହର ଧର୍ମ କ'ଣ ହେଲା, ସେ ଆଉ ଗୋଟେ ଦେହକୁ ଭଲ ପାଇବ। ସେଥିପାଇଁ ଭଗବାନଙ୍କୁ ପ୍ରୀତି ନ ଯାଉ ତ ମୟ ବା ଆସୁଦେବ, ଭଗବାନଙ୍କୁ ସେ ଭଲ ନ ପାଇପାରିଲା, ସେ କେଉଁଠି ହେଲେ ଲାଗିଯିବ, ସୂକ୍ଷ୍ମ ଭାବରେ କେଉଁଠି ଲାଗିବ, କେଉଁଠି ବି ଲଗେଇଦେବ, ସେଠୁ କ'ଣ କାହାକୁ ଗୋଟେ ଭଲ ପାଇବ, କେଉଁ ସେ ଭକ୍ତକୁ ଯେ ଭକ୍ତ ସ୍ୱରୂପରେ ଭଲ ପାଇବ ତା ନୁହେଁ, ସେ ଭକ୍ତକୁ ତାର ନେଚରଟା ପସନ୍ଦ କରୁଛି, ତା ସେ ନେଚରଟା ତାକୁ ଭଲ ପାଇଲେ ଯେହେତୁ ତା ସହିତ ବି ଗୋଟେ ସମ୍ବନ୍ଧ ହେଇଯିବ। ତାର ସ୍ୱରଧାରୀ ମାନେ ସେ ଗୋଟେ ଆଉ ଗୋଟେ ସ୍ୱରଧାରୀକୁ ସବୁବେଳେ ଭଲ ପାଇବ, ଆଉ ତା ସ୍ୱର ସମ୍ବନ୍ଧରେ ତାର ଦୃଢ଼ ହବ, ଏଟା ବହୁତ ବଡ଼। ତେଣୁ ଆତ୍ମସମ୍ବନ୍ଧଟା ଜାଗ୍ରତ, ଆତ୍ମଜ୍ଞାନଟା ଯେତେ ନ ଆସିଛି ସେଥିପାଇଁ ଜଣେ ତାର ସ୍ଥିତିଟା ସୁଦୃଢ଼ ନୁହେଁ। ଯେତେ ପ୍ରକାର ତାର ନଲେଜ୍, ଡିଟାଚମେଣ୍ଟ, ଯାହା ସବୁ କିଛି ରହିଛି, କଲଚର ତାର ସେ କଲ୍ଟିଭେଟ୍ କରିଛି, ଯାହା କିଛି ରହିଛି, ସେ କିଛି ବେଶ ସମୟ ନୁହେଁ। ସେ ଗୋଟେ ଆଡ଼ଜଷ୍ଟମେଣ୍ଟ କରି ତା ମାଇଣ୍ଡ କେତେ ଦିନ ଚାଲିବ, ତାପରେ ସେ କାହାକୁ ଗୋଟେ ଭଲ ପାଇଯିବ, ସେଠୁ କାହାକୁ ଭଲ ପାଇଯିବ, ଏଇଟା ଜୀବର ଧର୍ମଟା। ଆଉ ସେଥିପାଇଁ ଆମେ ସମାଜ ଯେଉଁ ଜିନିଷଟାକୁ ଆମକୁ କହୁଛେ, ଆମେ ସେଇଟାକୁ ଆମେ 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 ପରମାର୍ଥ ଦୃଷ୍ଟିରୁ ଦେଖିଲେ ସେଟା ଗୋଟେ ବଡ଼ ଦୋଷଯୁକ୍ତ ନୁହେଁ। ଯେମିତି ଗୋଟେ ସାଧୁଟା ବିବାହ ହେଇଗଲା, ଜଣେ ସେ 10 ବର୍ଷ 15 ବର୍ଷ ରହିଲା ବିବାହ ହେଇଗଲା, ସମାଜରେ ଏଇଟା କ'ଣ ଗୋଟେ ଦୋଷଯୁକ୍ତ ସେ ବିବାହ, କିନ୍ତୁ ପରମାର୍ଥ ଦୃଷ୍ଟିରୁ ଦେଖିବାକୁ ଗଲେ କ'ଣ ଦୋଷଯୁକ୍ତ, କାରଣ ସେଇଟା ସ୍ୱରଧାରଟା ନା, ସେ ଆଉ ଗୋଟେ କାହାକୁ ଭଲ ପାଇବ, ତେଣୁ ଭଗବାନ ଭଲ ପାଇଲାନି, ସେ ଆଉ ଗୋଟେ କାହାକୁ ଭଲ ପାଇବ, ଆଉ ସିମ୍ପୁଲ ଫିଲୋସଫିଟା। ଆଉ ସେ ତ ଆର୍ଟିଫିସିଆଲ ରହିପାରିବେନି, କେବେ ରହିପାରିବେନି, ସେ କାହାକୁ ଗୋଟେ ଭଲ ପାଇବ, କେହି କହିପାରିବନି ଜୀବନରେ ମୁଁ କାହାକୁ ଭଲ ପାଉନି ବୋଲି, ଯିଏ ଭଲ ପାଉନି ସେ କେବଳ ଗୋଟେ ଲୋକ, ସେ ହେଉଛି ପାଗଳ, ତାର କାହାକୁ ଭଲ ପାଇବା, ସମସ୍ତେ କାହାକୁ ନା କାହାକୁ ଭଲ ପାଉଛନ୍ତି, ସେ କାହାକୁ କି ବାପାକୁ ଭଲ ପାଉନଥିବ, ମାଆକୁ ଭଲ ପାଉଥିବ, କି ମାଆକୁ ଭଲ ପାଉନଥିବ, କି ସ୍ତ୍ରୀ ଭଲ ପାଉନଥିବ, ସେ ଆଉ ଗୋଟେ କାହାକୁ ଭଲ ପାଉଥିବ, ମାଆକୁ ଭଲ ପାଉଥିବ, କାହାକୁ ନା କିଏ ଭଲ ପାଉଛ, ନା ଭଲ ପାଉନି, ନ ଭଲ ପାଉନି, ସେ କାରଣ ସରଧାରୀଟା ନା, ଆଉ ଗୋଟେ ସ୍ୱରକୁ ସେ ଭଲ ପାଇବ ହିଁ ପାଇବ। ଏଇ ଆତ୍ମଜ୍ଞାନରେ ଆମର ଭଲ ପାଇବାର, ଏଇଟା ଏଇ ଯେଉଁ ଭଲ ପାଇବାଟା କୁହାଯାଉଛି, ଏଇଟା ଭଲ ପାଇବା ନା, ଗୋଟେ ଆସକ୍ତି, ଆଟାଚମେଣ୍ଟ, ଭଲ ପାଇବା କ'ଣ, ତାର ମନର ଏଟା ଅନୁକୂଳତା, ସେ ଗୋଟେ ଜଣେ ଭଲ ପାଉଛି, ତାର ତାକୁ ତା ନେଚରଟା ଭଲ ଲାଗୁଛି, ତା ମନ ମିଶୁଛି, ପୁଣି ପ୍ରତିକୂଳ ହେଇଯିବ, ଭଲ ପାଇବାଟା ସେଟା ନୁହେଁ, ଗୋଟେ ଆଟାଚମେଣ୍ଟ, ଆସକ୍ତି, ଭଲ ପାଇବାଟା କ'ଣ ଅଛି? ଆତ୍ମାରେ ଯେଉଁ ପରମାତ୍ମାଙ୍କୁ ଭଲ ପାଇବାଟା ସେଇଟା ହେଉଛି ଭଲ ପାଇବା, ସେଇଟା ଲଭ୍। ଏଇଟା ଗୋଟେ ଗ୍ରସ୍ ଫର୍ମରେ ଲଷ୍ଟ କିମ୍ବା ସଟଲ୍ ଫର୍ମରେ ଲଷ୍ଟ। ଆତ୍ମଜ୍ଞାନ ଆସିନି ମାନେ ତୁମେ ଗୋଟେ ଯାହାକୁ ଭଲ ପାଉଛ ତାଦେହରେ ଗୋଟେ ସୂକ୍ଷ୍ମ ଭାବରେ କାମନା ରହିଛି, କାମ ଅଛି କିମ୍ବା ଗ୍ରସ୍ ଫର୍ମରେ କାମ ଅଛି, ବାସ୍। ଏଥିରେ କୌଣସି ଏଥିରେ ଡାଉଟ୍ ନାହିଁ, ଅନ୍ଡାଉଟଲେଡ୍ ଜିନିଷ। ସୂକ୍ଷ୍ମ ଭାବରେ ତୁମର କିଛି ଗୋଟେ କାମନା ରହିଛି, ଲାଭ ପୂଜା ପ୍ରତିଷ୍ଠା ଯେକୌଣସି ପ୍ରକାର ତୁମେ ନିଅ, କିଛି ଗୋଟେ ସୂକ୍ଷ୍ମ ଭାବରେ ଥିବ, ସେଥିପାଇଁ ତୁମେ ତାକୁ ଭଲ ପାଉଛ, ସେ ତୁମକୁ ପସନ୍ଦ କରୁଥିବ, ସମ୍ମାନ କରୁଥିବ, ତୁମକୁ ଭଲ ବ୍ୟବହାର ଦେଉଥିବ, ସେଥିପାଇଁ ତୁମେ ତାକୁ ଭଲ ପାଉଛ। ଆତ୍ମାରେ ଯେଉଁ ଭଲ ପାଇଯାଏ ସେଟା ସେଥିରେ କୌଣସି ଉପାଧିକ ଜିନିଷ ନୁହେଁ, ସେଟା ଜୀବର ଧର୍ମ। ସେଥିପାଇଁ ଭଗବାନ ପ୍ରତି ଆସକ୍ତ ହେବାଟା କୌଣସି ଦୋଷ ନୁହେଁ। କାହିଁକି ଦୋଷ ନୁହେଁ? ଏଇଟା ଜୀବର ଧର୍ମଟା, ଆଉ ଏଇଟା ସେ ଜୀବର ଧର୍ମ ନୁହେଁ, ଏଇଟା ଉପାଧିକ ଧର୍ମ। ଯେ ବାପାକୁ ଭଲ ପାଇବା, ମାଆକୁ ଭଲ ପାଇବା, ଦେଶକୁ ଭଲ ପାଇବା, ଏଇଟା ତୁମେ ଏଇ ଜନ୍ମରେ ସେ ବାପା ନା ସେଟା ଭଲ ପାଇବାଟା କ'ଣ ଅଛି? ତୁମର ତୁମେ ଏଭଳିଆ କେତେ ଭଲ ପାଇବେ କି ଆସୁଛ? ତୁମେ ଶରୀରଟା ଭଲ ପାଉଛ ନା ତୁମର କ'ଣ ପିତା ବୋଲି ଯାହାକୁ ଭାବୁଛ, କ'ଣ ଆତ୍ମା ବୋଲି ଜାଣିଛ ନା ମାତା ବୋଲି ଯାହାକୁ ଜାଣିଛ, ଆତ୍ମା ବୋଲି ଜାଣିଛ? ତୁମେ ଗୋଟେ ଦେହଟାକୁ ଭଲ ପାଉଛ, ଦେହ ଧାରଣାର ଜିନିଷ। ଆଉ ଇସୁ ତ ବହୁତ ହାୟର ଫିଲୋସଫି ନା, ସେ ବର୍ଣ୍ଣାଶ୍ରମ ସିଷ୍ଟମରେ ଏଗୁଡ଼ାକ ରିଜେକ୍ଟ କରାହେଇନି, ବର୍ଣ୍ଣାଶ୍ରମ ସିଷ୍ଟମ ଆଡପ୍ଟ କରିଥିବ, ତୁମେ ପିତାମାତାର ସେବା କର, ଏମିତି କର, ତୁମେ ଧୀରେ ଧୀରେ ଉପରକୁ ଉଠି ଆସ, ଆତ୍ମଚେତନାକୁ ଆସ, ତା ସହିତ ଈଶ୍ୱର ଆରାଧନା କର। ବର୍ଣ୍ଣାଶ୍ରମର କ'ଣ? ବର୍ଣ୍ଣାଶ୍ରମ ଚାରବତା ପୁରୁଷେନ ପରପୁମାନ ବିଷ୍ଣୁ ଆରାଧନା ପନ୍ଥା ନାନ୍ୟତ୍ ତୋଷ କାରଣ। ବର୍ଣ୍ଣାଶ୍ରମ ଧର୍ମରେ ବିଷ୍ଣୁଙ୍କୁ ଆରାଧନା କର, ଯିଏ ଯେଉଁ ସ୍ଥିତିରେ ରହିଛ, ତାପରେ ତୁମେ ଆତ୍ମଜ୍ଞାନଟା ଲାଭ କରିବ। ତେଣୁ ଅର୍ଜୁନଙ୍କୁ ଭଗବାନ ପ୍ରଥମେ ଆରମ୍ଭ କଲେ ଯେ ପ୍ରବଚନ ଅଶୁଚ୍ୟାନ ମନୁଶୁଚ୍ୟାତ ପ୍ରଜ୍ଞାବାଦଶ୍ଚ ଭାତ ଗତା ଶୁଣ ଅଗତା ଶୁଚା ନା ଅନୁଶୁଚନ୍ତି ପଣ୍ଡିତା। ତୁମେ ବହୁତ ପଣ୍ଡିତପୂର୍ଣ୍ଣ ବାକ୍ୟ କହୁଛ କିନ୍ତୁ ମୂର୍ଖ ବୁଦ୍ଧି, ବୁଦ୍ଧିଟା ତୁମର ବୁଦ୍ଧିକୁ ଆକ୍ଷେପ କରି କହୁଛ, ତୁମ ବୁଦ୍ଧିଟା ଇଏ ସାତ୍ୱିକ ବୁଦ୍ଧି ନୁହେଁ, ବା ବୁଦ୍ଧିରେ ପ୍ରବଣତା ଯେଉଁ ଯାହା କୁହନ୍ତି ଶୁଦ୍ଧ ବୁଦ୍ଧି ନୁହେଁ। କେହି ବି ଏଇ ତିନିଟା ଜିନିଷ ପାଇଁ ଦୁଃଖ କରନ୍ତିନି, କାହା ପାଇଁ କହିଲେ? ଗତାଶୁ ଅଗତାଶୁ ଚ ଆତ୍ମା, ଆତ୍ମା ପାଇଁ କେହି ଦୁଃଖ କରନ୍ତିନି, କାରଣ ଆତ୍ମା ହେଉଛି ନିତ୍ୟ, ଆତ୍ମା ତ ଅଜର ଅମର ନିତ୍ୟ ଆଉ ଆନନ୍ଦମୟ। ଆତ୍ମା ମା ବାପା ମରିଗଲେ କ'ଣ ଦେହଟା ମରିଗଲେ ନା ଆଉ ଆତ୍ମାଟା କ'ଣ ମରିଗଲେ କି? ସେଟା ଆତ୍ମା ଏ ତ କିଛି ଗୋଟେ ଜୀବ ବୁଝିପାରିବନି, ସେଥିପାଇଁ ସେ କହିବା ଆଶ୍ଚର୍ଯ୍ୟ ଜଗତ ପଶତି କଶ୍ଚିତ ଆସିବ ନାହିଁ ଶ୍ଳୋକ। ଅର୍ଜୁନ ପଚାରି କ'ଣ ଆପଣ ତେତେ ଆତ୍ମା ବିଷୟରେ କହୁଛନ୍ତି କାହିଁକି? ମୁଁ କିଛି ଜାଣିପାରୁନି। କ'ଣ ଜାଣିପାରିବୁନି? ଏଟା ସବୁ ଆଶ୍ଚର୍ଯ୍ୟ ଜିନିଷ, ଏଟା ଆମେଜିଂ ଜିନିଷ। ଏଟା କେଉଁଠି ଆତ୍ମା ରହୁଛି, କେମିତି କାମ କରୁଛି, କ'ଣ କରୁଛି କିଛି ଜାଣିବୁନି। ଆମେ ସର୍ବ ବି ଜାଣୁଛେ, ଯଦି ଆମେ ଆତ୍ମା ଆମେ ଭକ୍ତ ହେଲା ପରେ ବି ଆଙ୍ଗୁଳିଟା କଟିଲା ଆମକୁ କଷ୍ଟ ଲାଗୁଛି କି ନାହିଁ, ଦେହ ହେଲା କଷ୍ଟ ଲାଗୁଛି କି ନାହିଁ, ସେ ବୁଝିବେ। ଏଟା ଆଶ୍ଚର୍ଯ୍ୟ ବଶ୍ଚିତ କଶ୍ଚିତ, ଏଟା ସବୁ ଆଶ୍ଚର୍ଯ୍ୟ ଜିନିଷ। ଏଇଟା ସବୁ ଯେତେ ସ୍ପିରିଚୁଆଲ ଜିନିଷ ଗୁଡ଼ା ସବୁ ଆକ୍ଚୁଆଲି ବିୟଣ୍ଡ ଆୱାର ଇଣ୍ଟେଲିଜେଣ୍ଟ, ଏଇଟା ଆମ ବୁଦ୍ଧିର ବାହାର ଜିନିଷ। ବୁଦ୍ଧି ଲଗେଇକି ତୁମେ ତ ହଇରାଣ ହବ, ଆଉ ଏଠି ଏଇଟା ଅଳୁଆ ହେଉଛି, ଏଠି ବୁଦ୍ଧି ଆଉ ବେଶୀ ହଇରାଣ ହୁଅନ୍ତି ନା। ଯେ ବହୁତ ଇଣ୍ଟେଲିଜେଣ୍ଟ ପର୍ସନ୍, ସେମାନେ ବହୁତ ତାଙ୍କ ସ୍ଥିତିଟା ବହୁତ ଖରାପ ହେଇଯିବ, କାରଣ ସେ ଯେଉଁ ଭୌତିକ ବୁଦ୍ଧିବାନ ବ୍ୟକ୍ତି ସେ ବହୁତ ଏଠି ଖରାପ ହେଇଯିବ, କାରଣ ସବୁବେଳେ ବୁଦ୍ଧି ଲଗେଇବ, ବୁଦ୍ଧି ଲଗେଇଲା ମାନେ ସେ ଡିଫିଟ୍ ହବ, ଏଥିରେ ବୁଦ୍ଧି ତ କିଛି ପାଇବନି। ଏସବୁ ଜିନିଷ ଗୁଡ଼ାକ ଫୋର୍ଥ ଫିଫ୍ଥ ଡାଇମେନ୍ସନ ଜିନିଷ, କିଛି ତାର ସ୍ଥିତି ତୁମେ ଜାଣି ହିଁ ପାରିବ ନା, କିନ୍ତୁ ମାନିବାକୁ ବାଧ୍ୟ ହବ। ବୁଦ୍ଧି ଲଗେଇକି ତୁମେ କ'ଣ କରିବ? ଗୋଟେ ଆଶ୍ଚର୍ଯ୍ୟ ଜିନିଷ ଗୁଡ଼ା, ଯେମିତି ବାୟୁ ବହୁଛି, ତୁମେ କ'ଣ ବାୟୁଟା ଦେଖିପାରିବ କି? ତୁମେ ଡିନାଇଟ୍ ବି କରିପାରିବନି, ବାୟୁଟା ବହୁଛି କେମିତି ନା ଗନ୍ଧରୁ ଜାଣୁଛ, ଗନ୍ଧ ଯଦି ଗନ୍ଧ କିଛି ନ ହବ, ଗୋଟେ କିଏ ରୋଷେଇ କରିଦେଲା ବାସନାଟା ଆସିଲା, କ'ଣ ଜାଣିଲ? ବାୟୁଟା ଗନ୍ଧଟାକୁ ଧରିକି ଆସିଲା, ଜାଣୁଛ ବାୟୁ ବହୁଛି କିନ୍ତୁ ତୁମେ ବାୟୁଟା ଦେଖିପାରୁନ, କିନ୍ତୁ ମନା କରିପାରୁନି ବାୟୁ ବୋଲି ଗୋଟେ ବସ୍ତୁ ନାହିଁ ବୋଲି। ସେଠି ଯେଉଁ ଆତ୍ମାର ଯେଉଁ ସ୍ଥିତି ଗୁଡ଼ିକ ରହିଛି, ଯେ ଆତ୍ମା ଯୋଗୁଁ ହିଁ ଗୋଟେ ଶରୀର ରହିଛି, ଆମେ ଜାଣୁଛେ ନା ଆତ୍ମା କେମିତି ଚାଲିଗଲା ପରେ ଶରୀର, କ'ଣ ଚାଲିଗଲା ପରେ ଶରୀରଟା ସେମିତି ପଡ଼ିକି ରହୁଛି, ସେଥିରୁ ସବୁ ଇଣ୍ଡାଇରେକ୍ଟଲି ସବୁ ଜାଣିଦେଉଛି ଆତ୍ମା, କିନ୍ତୁ ଆତ୍ମା କେଉଁଠି କେମିତି ଦେଖିବି ତାକୁ ଦେଖିପାରିବନି। ଏ ଆଶ୍ଚର୍ଯ୍ୟ, କିନ୍ତୁ ମାନିବ ଦେଖିପାରିବନି, ଆଶ୍ଚର୍ଯ୍ୟ ବଶ୍ଚିତ କଶି, ଏ ଆଶ୍ଚର୍ଯ୍ୟ ଜିନିଷ, ଏସବୁ ଦିବ୍ୟ ଜିନିଷ ନା, ଟ୍ରାନ୍ସଡେଣ୍ଟାଲ ଜିନିଷ। ସେଥିପାଇଁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଯେତେ ବଡ଼ ବଡ଼ ଜଗତର ବ୍ୟକ୍ତିମାନେ ସେମାନେ କେବେ ବି ଭକ୍ତିକୁ ଗ୍ରହଣ କରନ୍ତିନି ଏଥିପାଇଁ, କାରଣ ଇଏ ତ ସବୁ ଆଶ୍ଚର୍ଯ୍ୟ ଜିନିଷ, ଆଉ ତାକୁ ଗୋଟେ କ'ଣ ଆବସଲ୍ୟୁଟ୍ ଜିନିଷ ଗୁଡ଼ାକ ତାକୁ ମୁଣ୍ଡକୁ ସେ କିଛି ବିଶ୍ୱାସ କରିପାରିବେ। ତେଣୁ ଯେଉଁମାନଙ୍କର ପ୍ରାଣ ନାହିଁ ସ୍ଥୂଳ ଶରୀର, ସ୍ଥୂଳ ଶରୀର ପାଇଁ କେବେ ବି ଚିନ୍ତା କରିବା ଉଚିତ ନାହିଁ। ତ ପଞ୍ଚଭୌତିକ ଶରୀର ଏତେ ନଷ୍ଟ ହୋଇଯିବ ଆଉ ଏ ପାଇଁ କ'ଣ ଦୁଃଖ କରୁଛ? କେବେ ବି ତୁମେ ଯେତେ ଚେଷ୍ଟା କଲେ ବି ଯେତେ ଯାହା କଲେ ବି ଶରୀରକୁ ରଖିପାରିବନି, ଶରୀରଟା ନିଶ୍ଚିତ ନଷ୍ଟ। ଏଇଟାକୁ କିନ୍ତୁ ମଣିଷ ବୁଝିପାରୁନି, ନିଶ୍ଚିତ ନଷ୍ଟ ହେବ, ଆମର ବି ନଷ୍ଟ ହେବ, ତୁମର ବି ନଷ୍ଟ, ସମସ୍ତଙ୍କ ନଷ୍ଟ ହେବ। କିନ୍ତୁ ଗୋଟିଏ ଲାଭ ଏ ଶରୀର ଅଛି, ସାଧୁମାନଙ୍କର ଶରୀର ପ୍ରତି, ସାଧୁମାନଙ୍କୁ ଯେମିତି ପିତା ମରିଗଲେ ମାତା ମରିଗଲେ ସାଧାରଣ କମନ ପର୍ସନ ମରିଗଲେ ଆମର କିଛି ଗୋଟେ ଜଣେ ସାଧୁ ଚାଲିଗଲେ କାହିଁକି ଆମର ମନ ଦୁଃଖ ହୁଏ ବା ତାଙ୍କ ପାଇଁ ଆମେ କାହିଁକି କ୍ରନ୍ଦନ କରୁ? ତାଙ୍କ ଶରୀର ପାଇଁ ନୁହେଁ, ସେ ଶରୀର ଦ୍ୱାରା ଭଗବାନଙ୍କୁ ପ୍ରାପ୍ତ ହୋଇଛନ୍ତି। ତେଣୁ ତାଙ୍କ ଶରୀରଟା କ'ଣ ହେଇଗଲା? ଦିବ୍ୟ ହେଇଗଲା। ଆଉ ତାଙ୍କର ସଙ୍ଗ, ତାଙ୍କର ଯେଉଁ ଉପଦେଶ, ଏଇଟା ସାକ୍ଷାତ ଆମେ ପ୍ରାପ୍ତ ହଉଥିଲେ। ତାଙ୍କ ମେଟେରିଆଲ ସେଇଟା ସ୍ପିରିଚୁଆଲ, ତାଙ୍କର ବଡିଟା ସ୍ପିରିଚୁଆଲ ବଡି, ସେଥିପାଇଁ ଆମେ ସାଧୁଙ୍କ ପାଇଁ ମନ ଦୁଃଖ କରୁ। ଆଉ ଜଗତର କୌଣସି ବ୍ୟକ୍ତି ପାଇଁ ମନ ଦୁଃଖ ଆମେ କରିବୁନି। ଆମ ପିତା ମାତା କିଏ ବି ଚାଲିଗଲେ ଆମର କିଛି ଅସୁବିଧା ନାହିଁ, କ'ଣ ଅଛି ଅସୁବିଧା? କିଛି ଅସୁବିଧା ନାହିଁ, ସମସ୍ତେ ଦିନେ ସଂସାରରୁ ଯିବେ। ତେଣୁ ସୂକ୍ଷ୍ମ ଶରୀରଟା, ସ୍ଥୂଳ ଶରୀରଟା ନଷ୍ଟ ହବ, ଆଉ ସୂକ୍ଷ୍ମ ଶରୀର ବି ଅବିନାଶ, ତା ପାଇଁ ଦୁଃଖ କରିବା ଦରକାର ନାହିଁ। ମନ ବୁଦ୍ଧି ଅହଙ୍କାର ଏହା ପାଇଁ ଦୁଃଖ କରିବା ଦରକାର ନାହିଁ, କାରଣ ଇଏ ମୁକ୍ତି ପ୍ରାକ୍, ମୁକ୍ତି ପୂର୍ବରୁ ଇଏ ଅବିନାଶୀ। ମନ ବୁଦ୍ଧି ଅହଙ୍କାର ଏ ବିରଜାରେ ପ୍ରବେଶ କରିକି ବୈକୁଣ୍ଠ ଯିବା ପୂର୍ବରୁ ବା ଉଚ୍ଚ ଲୋକ ବ୍ରହ୍ମଜ୍ୟୋତି ବୈକୁଣ୍ଠ ସେ ଉପରକୁ ଯିବା ପୂର୍ବରୁ ସେ ଅବିନାଶ, ତାକୁ କିଏ ମାରିପାରିବେନି। ପାଗଳ ହେଇଗଲା ପରେ କ'ଣ ମନ ମରିଯାଉଛି? ମନରେ ପାଗଳଟା କ'ଣ ଅଛି? ପାଗଳ କ'ଣ ମନ ନାହିଁ ନା କ'ଣ? ମନଟା କାମ କରୁନି, ତାର ଅଛି, ମନଟା ସମସ୍ତଙ୍କର ଅଛି। ମନ ବୁଦ୍ଧି ଅହଙ୍କାର ଏସବୁ ରହିବ, ଆଉ ଆତ୍ମା ପାଇଁ ଦୁଃଖ କରେ ନା? ଯେ ପଣ୍ଡିତ ସେ ତିନିଟା ଜିନିଷ ପାଇଁ ଦୁଃଖ କରନ୍ତିନି। ବଳଦେବ ବିଶ୍ୱନାଥ ଚକ ଠାକୁର ତାଙ୍କ ଟୀକାରେ ଲେଖିଛନ୍ତି, ମୂର୍ଖସ୍ତୁ ପିତ୍ରାଦି ଦେହବ୍ୟ ପ୍ରାଣେଷୁ ନ ମୃତେଷୁ ଏବ ସୂଚନ୍ତି। ମୂର୍ଖମାନେ ପିତାଦି ଦେହ, ପିତାଦି ଦେହାଭ୍ୟା ପ୍ରାଣେଷୁ ନ ମୃତେଷୁ ଏବ ସୂଚନ୍ତି। ପିତାଙ୍କର ଦେହଟା ନଷ୍ଟ ହେଇଗଲା, ତାମାନେ କ'ଣ ସେ ଭାବନ୍ତି? ପ୍ରାଣ ଚାଲିଗଲା ମାନେ ସେ ଭାବନ୍ତି ସମସ୍ତଙ୍କର ପିତାଙ୍କର ଆତ୍ମା ଜଣେ ଅଛି ବୋଲି? କେତେ ଲୋକଙ୍କର ଆତ୍ମଜ୍ଞାନ ଅଛି, ଆତ୍ମା ଗୋଟେ ଅଛି ଶରୀରରେ, ତାକୁ ସେ ଜ୍ଞାନ ବି ଲୋକଙ୍କର ନାହିଁ, ସେ ଜ୍ଞାନ ବି ନାହିଁ। ସେ ଲୋକଙ୍କ କଥା କ'ଣ କହିବେ? ଜଣେ ଭକ୍ତ କ'ଣ ଚିନ୍ତା କରୁଛି, ମୁଁ ହେଉଛି ଆତ୍ମା ବୋଲି, ମୁଁ ଆତ୍ମା, ସେଇଟା ବି ଚିନ୍ତା ଆସିବନି ଏତେ ଶୀଘ୍ର। ସ୍ୱର ଧରିଛ ନା, ସ୍ୱର ଚିନ୍ତାଟା ମାଡ଼ି ବସିଛି, ମୋତେ ରୋଗ ହେଲାନି, ମୋତେ ଜ୍ୱର ହେଲାନି, ମୋ ଦେହ ଖରାପ ହେଲା, ଏଟା ହେଲା, ସେଟା ହେଲା, ସେ ଆତ୍ମା ତାର ପଡ଼ିଛି ଚକରରେ। କାହା ଆତ୍ମା କାହାର ଚକରରେ ପଡ଼ିଯାଇଛି? ସ୍ୱର ଚକରରେ। ଏଇଟା ଗୋଟେ ଆତ୍ମାକୁ ସାହାଯ୍ୟ କରାହଉଛି ନା? ଆତ୍ମା ଭାବୁଛି କ'ଣ? ମୁଁ ତ ସ୍ୱର, ଆଉ ମୋର ଦୁଃଖ ହେଇଗଲା, ମୋର ପେଟରେ ଗ୍ୟାସ ହେଇଗଲା, ମୋ ମୁଣ୍ଡ ଘୋରେ ହେଲା, ମୋର ଏମିତି ହେଲା, ମୁଁ ଦୁଃଖ ହେଇଗଲି, ମୁଁ ସୁଖୀ ହେଇଗଲି, ସମସ୍ତେ ଏଇଟା ଭାବୁଛନ୍ତି, ମୋର ନିଦ ହେଲାନି, ମୋର ଏମିତି ହେଲା। ସେ କିଏ ଭାବୁଛି? ଆତ୍ମା ଭାବୁଛି। ତାର ଆତ୍ମା ଯଦି ଭାବୁଛି ମୁଁ ସ୍ୱର, ତାହେଲେ ସେ କାହା ଅଧୀନରେ ରହିଛି? ଆଉ ସେଇଟା ତାର କଷ୍ଟ ଅବସ୍ଥା ତ, ଆଉ କ'ଣ? ତାକୁ ଛୁଡ଼େଇବାକୁ ପଡ଼ୁଛି ନା? ଅନାଦି କାଳରୁ ଆତ୍ମାର ଯେଉଁ ଗୋଟେ ଭ୍ରମ ରହିଯାଇଛି, ଏଟାକୁ ଅଭ୍ୟାସ କରୁଛି, ମୁଁ ହେଉଛି ଶରୀର, ସେଟାକୁ ସେ ଆତ୍ମାକୁ ସାହାଯ୍ୟ କରାହଉଛି। କାହିଁକି ଆତ୍ମା ଉପରେ କେମିତି ଆତ୍ମାକୁ ସାହାଯ୍ୟ କରିବ? ଆତ୍ମା ଉପରେ ବହୁତ ଆବରଣ ରହିଗଲା, ଯେଉଁ ସ୍ୱର ଧରି 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 ଆସିଲା, ସ୍ୱର ଧରି ଧରି ଇନ୍ଦ୍ରିୟ ପାଇଲା, ଇନ୍ଦ୍ରିୟ ପାଇବା ଦ୍ୱାରା ମନ ପାଇଲା, ମନ ପାଇବା ଦ୍ୱାରା ଶରୀର, ଇନ୍ଦ୍ରିୟ, ମନ, ବୁଦ୍ଧି, ଅହଙ୍କାର, ତାକୁ ନେଇକି ଯେଉଁ କର୍ମ ଗୁଡ଼ା ଗଲା, ସେ କର୍ମର ଭାବନା ଗୁଡ଼ା ସବୁ ତା ଭିତରେ ରହିରହିକା ଚାଲି ଆସିଛି। ସେ ରହି 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 ସେ ନିଜକୁ ସର ବୋଲି ଭାବି ଦେଲା, ଆଉ ମୁଁ ବି ସର ବୋଲି ଭାବୁଛି, ତୁମେ ବି ସର ବୋଲି ଭାବୁଛ, ମୋ ଦେହ ଖରାପ ହେଇଗଲା, ମୋର ଏମିତି ହେଲା, ଅସୁବିଧା ହେଲା, କିଏ କାହାର କ'ଣ ହେଲା? ଆମେ ଆତ୍ମା, ସେ ଆସିବନି, ସେ କଥା ସେ କହୁଛନ୍ତି। ମୂର୍ଖ ଲୋକ ମନା ହବ ତୁମର ପିତାଦି, ପିତାଦିଙ୍କର ଦେହ ବିନାଶ ହେଇଗଲା, ଚକ୍ରବର୍ତ୍ତୀ ଲେଖୁଛନ୍ତି, ସୂକ୍ଷ୍ମ ଦେହାସ୍ତୁ ନଦୀ ପୁରା ପ୍ରାୟ ପରିଚ୍ଛିନ୍ନତି ଅତସ୍ତେ ଅଲମ୍। ରୁହ, ବେଶିଆ କଥା କହିବା ଦରକାର ନାହିଁ, ଅଲମ୍ ବହୁତ କଥା, ଆଉ କିଛି ଆବଶ୍ୟକ ନାହିଁ ଅର୍ଜୁନ। ସୂକ୍ଷ୍ମ ଦେହାସ୍ତୁ ନଦେ ପ୍ରାୟ ପରିଚ୍ଛିନ୍ନତି, ଏତେ ଲୋକମାନେ ଡଲହେଡେଡ୍, ଭଗବାନ ଅର୍ଜୁନଙ୍କୁ କହୁଛନ୍ତି ସୂକ୍ଷ୍ମ ଦେହକୁ ବି ଚିହ୍ନି ନାହାନ୍ତି, ଖାଲି ଗ୍ରସ୍ ବଟାକୁ ଚିହ୍ନିଛନ୍ତି। ଆତ୍ମା କ'ଣ ଚିହ୍ନିବେ ଲୋକ? ଆତ୍ମା କ'ଣ ଚିହ୍ନିବେ? ସେଥିପାଇଁ ବର୍ଣ୍ଣାଶ୍ରମ ସିଷ୍ଟମଟା, ଦୈବୀ ବର୍ଣ୍ଣାଶ୍ରମ ସିଷ୍ଟମଟା ସେଥିପାଇଁ କରାହେଇଛି। ତୁମେ ଆତ୍ମା କଥାଟାକୁ କଲ୍ଟିଭେଟ୍ କରିକି ଧୀରେ ଧୀରେ ଆସ, ନା ତୁମର ତ ସ୍ୱରଟା ବାଧକ ସୃଷ୍ଟି କରୁଛ ନା, ଦେ ଯାଅ ବିବାହ ହୁଅ, ସେଠି କର୍ମ କର, ଆ କର୍ମର ଫଳଟା କୃଷ୍ଣଙ୍କୁ ଅର୍ପଣ କର, ତାଙ୍କ କୃପା ହେଲେ ଶ୍ରବଣ କୀର୍ତ୍ତନ କର, ତା ଭିତରେ କୃପା ହେଲେ ତୁମର ଟିକେ ଆତ୍ମଜ୍ଞାନ ଆସିବ, ନହେଲେ ହବନି, ଏତେ ସହଜ ଜିନିଷ ନୁହେଁ, ସହଜ ପାଠ ବର୍ଣ୍ଣାଶ୍ରମ ସିଷ୍ଟମ ସେଥିପାଇଁ ରଖା ହେଇଛି। ସୂକ୍ଷ୍ମ ଦେହ କଥାଟା ଜାଣିନାହାନ୍ତି ଆଉ, ଏଠି ସେ ଦେଖିଲେ ସୂକ୍ଷ୍ମ ଦେହ ଆସୁ ପ୍ରାୟତଃ ଅପରିଚ୍ଛିନ୍ନ, ପ୍ରାୟ ସୂକ୍ଷ୍ମ ଦେହ ବି ଜାଣନ୍ତିନି, ସୂକ୍ଷ୍ମ ଦେହ ମାନେ ଖାଲି ଜାଣନ୍ତି ମୋ ଏଇଟା ଦେହଟା କୋଉଟା ଈଶ୍ୱରଟା, ସେ ବୁଝିନାହାନ୍ତି ମୋ ବାପା ଯେତେବେଳେ ସ୍ୱର ଛାଡ଼ୁଛନ୍ତି ବାପାର ମନଟା ବି ଆଉଟେ କାହାକୁ ଚିନ୍ତା କରିକି ଆଉଟେ ସ୍ୱର ପାଇଗଲାଣି, ମନଟା ଅଛି ଲୋକ ବି ଜାଣନ୍ତିନି, ପ୍ରାୟ ନ ଅଛି ପରିଚ୍ଛିନ୍ନନ୍ତି, ପ୍ରାୟ କିଏ ଜାଣନ୍ତିନି ସୂକ୍ଷ୍ମ ଦେହ ବିଷୟରେ। ଏତେ ହି ସର୍ବେ ଭୀଷ୍ମାଦୟ ସ୍ଥୂଳ ସୂକ୍ଷ୍ମ ଦେହା ସହିତ ଆତ୍ମନ ଏବ ଚକ୍ରବାଦ ଲେଖୁଛନ୍ତି, କାହା କହୁଛନ୍ତି ଅର୍ଜୁନଙ୍କୁ, ଅର୍ଜୁନ ଏତେ ହି ସର୍ବେ ଭୀଷ୍ମାଦୟ, ଯାହାକୁ ତୁମେ କହୁଛ ମାରିବନି ବୋଲି, ଏସବୁ ଭୀଷ୍ମ ଆଦି ଏମାନେ କଣ ସୂକ୍ଷ୍ମ ସ୍ଥୂଳ ଦେହ ଦେହ ସହିତ ଏମାନେ ଆତ୍ମା, ତୁମେ କୋଉଟା ଦେଖୁଛ, ଖାଲି ମୂର୍ଖ ତୁମେ ଖାଲି ଦେଖୁଛ ସ୍ୱରଟାକୁ ଦେଖୁଛ, ତା ସୂକ୍ଷ୍ମ ସ୍ୱରରେ ଦେଖିପାରୁନ, ସ୍ୱର ନଷ୍ଟ ହେଇଗଲା କଣ ହେଇଗଲା, ତାର ମନବୁଦ୍ଧି ଅହଙ୍କାର ତାର ଯେଉଁ କର୍ମ କରିଥିବ ମନବୁଦ୍ଧି ଅହଙ୍କାର ନେଇକି ଆଉ ଗୋଟେ ସ୍ୱର ପାଇଲା, କେତେ କଣ ହେଇଗଲା ତାର, ଏ ସ୍ୱରଟା ଚାଲିଲା କଣଟା ହେଲା, ଆଉ ଗୋଟେ କଣ ଆତ୍ମା, ଆତ୍ମା ତ ଉପରେ ରହିଲେ ସୂକ୍ଷ୍ମ ଦେହ ବି ଲୋକ ଜାଣନ୍ତିନି, ସେଥିପାଇଁ ସେ କହିଲେ ଏତେ ହିଁ ସର୍ବେ ଭୀଷ୍ମାଦୟ ସ୍ଥୂଳ ସ୍ଥୂଳ ସୂକ୍ଷ୍ମ ଦେହ ସହିତ ଆତ୍ମା ନହିବ, ସ୍ଥୂଳ ସୂକ୍ଷ୍ମ ଦେହ ସହିତ ଏମାନେ ହେଉଛନ୍ତି ଆତ୍ମା, ତୁମେ ଏତେ କଣ ତୁମେ ଚିନ୍ତା କରୁଛ, ତୁମେ ମୂର୍ଖ ଖାଲି ଚିନ୍ତା କରୁଛ କଣ ସ୍ୱରଟା, ସ୍ୱର ଜ୍ଞାନଟା ଆଉ ବହୁତ ହାର୍ଡ ଟପିକ ନା, ଯିବ ଏମିତି କହିଦେଲେ ବି ତାକୁ ବୁଝେଇଦେଲେ ବି ବୁଝିପାରିବନି, ତାକୁ ତାହେଲେ ସେଇ ଭଗବାନଙ୍କର କରୁଣା ହବ, ସେ ସେତେବେଳେ ସେ ବୁଝିପାରିବ ନା, ବୁଝିପାରିବନି, କାରଣ ଦେହର ଅଭିନିବେଶଟା ଗୋଟେ ଜୀବର ପ୍ରଚୁର, ଦେହର ଅଭିନିବେଶଟା ତାର ବହୁତ, ଦେହ ସୁଖ ବି ଲୋକ ଛାଡ଼ିଦେବେ, ଯେମିତି ଯୋଗୀ ଜ୍ଞାନୀମାନେ ଦେହ ସୁଖ ଛାଡ଼ିଦେବେ, ପୁଣି ସୂକ୍ଷ୍ମର ସୂକ୍ଷ୍ମ ସ୍ୱର ଗୋଟା ମନ, ମନର ତାଙ୍କର ଅଭିନିବେଶ ପ୍ରଚୁର, ଶ୍ରେଷ୍ଠ ଯୋଗୀ ହେବି ଏଟା ହେବି ତାହା ହେବି ଏହା କରିବି ତାହା କରିବି ମାନ ସମ୍ମାନ, ବହୁତ ବଡ଼ ଗୋଟେ ଜୀବର ବ୍ୟାଡ୍ ବାର୍ଗେନିଂ ପ୍ରୋବା, ସେ ୱାର୍ଡ ସୁନ୍ଦର ୱାର୍ଡଟା ଲଗେଇଛନ୍ତି ଆଉ, ଗୋଟେ କ'ଣ କୁହାଯିବ ଓଡ଼ିଆରେ କ'ଣ କୁହାଯିବ, ଗୋଟେ ଗୋଟେ ଖରାପ ସଉଦା ହେଇଯାଇଛି ଜୀବନରେ, ଗୋଟେ ବହୁତ ବଡ଼ ଖରାପ ସଉଦା ଈଶ୍ୱର ଧରିବା, ବ୍ୟାଡ୍ ବାର୍ଗେନିଂ ଗୋଟେ, ଗୋଟେ ସିଷ୍ଟମ ତୁମର ବନ୍ଦ ହେଇଗଲେ ଗଲା ଅଡ଼ୁଆ ଆଉ ନା, କ'ଣ ଭାବିଲେ ବାଥରୁମ୍ ହବନି ଝାଡ଼ା ହବନି ତାପରେ କ'ଣ ହବ, ସରିଲା ସବୁ ବନ୍ଦ, ଖାଲି ଦେଖୁନା ପରିସରଟା ହବ ବନ୍ଦ ହେଇଯିବ ଗଲା, ଗୋଟେ ବ୍ୟାଡ୍ ବାର୍ଗେନିଂ ସ୍ୱର ତ ଯାହା କଷ୍ଟ ଦଉଛି ଦଉଛି, ଗୋଟେ ସ୍ୱରଟାକୁ ଏମିତି ପୁଣି ତିଆରି କରାଯାଇଛି, ଏଟା ଗୋଟେ ବଡ଼ କ୍ଲେଶର ଆଗର, ଖାଲି ଦୁଃଖ ଗୁଡ଼ା, ନିଦ ନହେଲେ କଷ୍ଟ, ଖାଦ୍ୟ ହଜମ ନହେଲେ କଷ୍ଟ, ଦେଖୁନ ସବୁ ଆମର ଅଧିକା ଶୋଇଲେ କଷ୍ଟ, ସବୁ ଭୋଜନ କରିଦେଲେ କଷ୍ଟ, ଯାହା କରିବ ଗୋଟେ ଅସୁବିଧା, ମଳମୂତ୍ର ଯଦି ଠିକ୍ସେ ନହେଲା ସେ ବି କଷ୍ଟ, ଗୋଟେ ମାନେ କ'ଣ ଏଥିରେ ଅଛି ଦେଖୁନ ତୁମେ ଦେହ ଲୋକର ଗୋଟେ କ'ଣ କ'ଣ ହେଉଛି, ଏଟାକୁ ଥଣ୍ଡା ଥଣ୍ଡା କଫ ହେଇଯାଉଛି, କ'ଣ ଭାବୁଛ ପେଟରୁ ଖାଲି କଫ, କୁଆଡ଼ୁ ସେଇଟା ତିଆରି ହେଉଛି, ହଁ କୌଣସି ଗୋଟେ ମେସିନାରୀ ଦେଖିଛ, ଅର୍ଣ୍ଣଟା ଅର୍ଣ୍ଣ ଖାଇବ, ଅର୍ଣ୍ଣଟାକୁ ତୁମେ ପକେଇଲେ ତା ଦେହରୁ ଗୋଟେ କଫ ବାହାରିବ, କୋଉ ମେସିନରେ ତିଆରି କର, ଅର୍ଣ୍ଣରେ କଫ ବାହାରିବ, ଚାଉଳରୁ କଫ ବାହାରିବ, ଦେଖୁନ ତୁମେ ପେଟକୁ ଯାଉଛି ସେ କ'ଣ କରିଦେଉଛି, କଫ ହେଇକି ସେ ସବୁ ଖାଲି ନାକରୁ ବହିବ ପାଟିରୁ ବହିବ ଲୋକ ତାର ବସିବ, ମାନେ ଅଦ୍ଭୁତ, ଇଏ ସରି ଗୋଟେ ବ୍ୟାଡ୍ ବାର୍ଗେନିଂ, ଗୋଟେ ସେଥିପାଇଁ ପ୍ରବାଦ କହିଲେ ନା, ଏଟା ଗୋଟେ ବ୍ୟାଡ୍ ବାର୍ଗେନିଂ, ଗୋଟେ ବହୁତ ବଡ଼ ଭୁଲ ସଉଦା ହେଇଯାଇଛି ସ୍ୱର ଧରିବାଟା, ଆଉ ଏବେ ମୁଣ୍ଡ କୁଟିଲେ ବି କିଛି ଉପାୟ ନାହିଁ, ୟାର ତ କିଛି ସମାଧାନ ନାହିଁ, ଆଉ ସ୍ୱର ଧରି ତୁମେ କ'ଣ ଜାଣିଦେଲେ ବି କ'ଣ, ଯେତେ ଡିସ୍କସନ୍ କଲେ ବି କଷ୍ଟ ବୋଲି କ'ଣ ହବ, କିଛି ହବ କ'ଣ, ଖସି ଏ କବଳରୁ ଖସି, ଆଉ ସ୍ୱର ବନ୍ଧନ ସେଠି ଲେଖିଲେ ପ୍ରୀତି ନ ଯାଅ ତୁମ ଏଇ ବାସୁଦେବ ନମୁଚେତ ଦେହ ଯୋଗୀ ନ ତା, ଭଗବାନଙ୍କ ପ୍ରୀତି ପ୍ରେମଟା ନ ଆସିଲା ପର୍ଯ୍ୟନ୍ତ ସ୍ୱର ଧରିବାକୁ ପଡ଼ିବ ହିଁ ପଡ଼ିବ, ଦେହ ଯୋଗ ଆଉ ପ୍ଲସ୍ ସବୁବେଳେ ଚାଲିଛି ନା, ମାଇନସ୍ କୋଉଠି ଅଛି, ଭାବିଲେ ପ୍ଲସ୍ ମାଇନସ୍ ପଡ଼ିଥିଲା ନା ନାହିଁ, ତୁମବେଳେ ନଥିଲା, ଥିଲା ପ୍ଲସ୍, ଖାଲି ଏଠି ଖାଲି ପ୍ଲସ୍ ଯୁକ୍ତ, ହଁ ବୁଝି ପ୍ଲସ୍ ମାଇନସ୍ ନାହିଁ, କିଛି ମାଇନସ୍ କିଛି ହେଉନି, ତୁ ଭାବୁଛୁ ମୁଁ ସ୍ୱର ଚାଲିଗଲା, ଚାଲିଗଲା କ'ଣ ପ୍ଲସ୍ ଗୋଟେ ସ୍ୱରର, ସ୍ୱର ଛାଡ଼ିବା ପୂର୍ବରୁ ଆଉ ଗୋଟେ ସ୍ୱର ଧରିକି ଗୋଟେ ମଣିଷ ଛାଡ଼ୁଛି, ଇଏ ଅଦ୍ଭୁତ ବ୍ୟାଡ୍ ବାର୍ଗେନିଂ, ମଣିଷର ଏତିକି କେବଳ ଜ୍ଞାନ ଅଛି, ଗୋଟେ ସୂକ୍ଷ୍ମ ସ୍ଥୂଳ ଶରୀର, ସୂକ୍ଷ୍ମ ଶରୀର ଅଛି, ଆତ୍ମା ଜ୍ଞାନ ନାହିଁ। ସେ କଣ ଭଗବାନ ଭୋଜନ କରିବ, ମ ଭୋଜନ କରିପାରିବ? କିନ୍ତୁ ତାଙ୍କ ଜଣେ ପ୍ରଶ୍ନ କରି, ସେ ଆତ୍ମସ୍ଥିତି ଗଲେ ଭୋଜନ କରିବ? ନାଇଁ ନାଇଁ, ତୁମେ ସେଇ ଶରୀର ସ୍ଥିତିରୁ ତୁମକୁ ସବୁ ଦିଆଯାଉଛି ଜିନିଷ ଗୁଡାକ, କେମିତି ସେ ଆତ୍ମସ୍ଥିତିକି ଆସୁ? ସେଥିପାଇଁ କେତେ ପ୍ରକାର ସାହାଯ୍ୟ କରିବା, ଦେଖ ଗୋଟେ ଶରୀରକୁ ଶରୀରରୁ ଆତ୍ମସ୍ଥିତିକୁ ଆସିବା ପାଇଁ କେତେ ପ୍ରକାର ବେଷ୍ଟ ପ୍ରୋସିଜର ହେଉଛି ବୈଷ୍ଣବ ଫିଲୋସଫି, ବୈଷ୍ଣବ ଦର୍ଶନ ବା ବୈଷ୍ଣବ ପ୍ରୋସିଜର। କେବଳ ଶରୀରଟାକୁ ତାକୁ ହଟେଇକି, ମାନେ ଶରୀର ଚେତନାକୁ ହଟେଇକି ଗୋଟେ ଜୀବକୁ ଆତ୍ମକୁ ଆଣିବା ପାଇଁ ସବୁ ପ୍ରକାର, କେତେ ପ୍ରକାର ଦେଖୁନା ଲୋକମାନଙ୍କୁ, ତିଲକ ଚିତା ତିଲକ କ'ଣ କରିବ? ଗୋଟେ ବାହାର ଲୋକ କହିବେନି ଚିତା ତିଲକ କ'ଣ କରିବ? ଦେଖ ତାକୁ ତ କେତେ ପ୍ରକାର କରାହଉଛି ନା, ଆମେ ତିଲକ କଲେ ଆମେ ହେଉଛି ଭଗବାନଙ୍କର ଭକ୍ତ, ତା ମାଇଣ୍ଡ ଉପରେ ପ୍ରେସର ପଡ଼ିବ, ଆଧ୍ୟାତ୍ମିକ ଜିନିଷ ଛାଡ଼, ତୁଳସୀ ମାଳି ପିନ୍ଧିବ, ତୁଳସୀ କାହାର? କୃଷ୍ଣଙ୍କର ପ୍ରିୟ। ତାକୁ ତାର ମାନସିକ ଚିନ୍ତାକୁ ଆଗେ ଦେଖ କେମିତି ରଖାହଉଛି, ଆଧ୍ୟାତ୍ମିକ ସାଇଡ଼କି ଛାଡ଼, ଭଗବାନଙ୍କୁ ଭୋଗ ଲଗେଇ ଖାଇବ, ତାହେଲେ କାହା କାହା ଚିନ୍ତା କରିବ? ପ୍ରଭୁଙ୍କର ପ୍ରସାଦ, ପ୍ରସାଦ ପାଇଲା ବେଳେ ଭଗବାନଙ୍କୁ ଚିନ୍ତା କରିବ, ଭଗବାନଙ୍କୁ ଦର୍ଶନ କରିବ, ପ୍ରଣାମ କରିବ, ଚରଣାମୃତ ପାଇବ, ତିଳକ କରିବ, ତିଳକ ମନ୍ତ୍ର କରିବ, ପୁଣି ତିଳକ ମନ୍ତ୍ରରେ ଦ୍ୱାଦଶ ବିଷ୍ଣୁଙ୍କୁ ବସେଇବ, କେଶବାୟ ନ ନାରାୟଣ ଗୋବିନ୍ଦାୟନ ବସଉଛି, କାହାକୁ କୋଉଠି ଶରୀରରେ ବସଉଛି, ଏଇଠି ମୋର ଏଇ ପ୍ରଭୁ ଏଇଠି ବସନ୍ତୁ, କାରଣ ତାକୁ କେବଳ ସାହାଯ୍ୟ କରାଯାଉଛି, ସେ କିନ୍ତୁ ଆତ୍ମଚେତନାଟା ଆଣିବ, ସେ ହେଉଛି ଆତ୍ମା। ଏଇଟା ଇଏ ୟାକୁ ଛାଡ଼ିଦେଲା ଆଉ ଗୋଟେ ବାଟ ଅଛି କୋଉଠି? ପୁଣି ଏତିକି କଲା ପରେ ଜୀବର ଆସିବନି, କିଛି ଆସିବନି, ତିଳକ ମାରିଦେଇଥିବ କଣ କରୁଥିବ, ତାକୁ ମନ ମନ ତାର ଆଉ ନଥିବ, ତିଳକ ମରା ହେଇଥିବ ମନ ତାର କିଛି ଆଉ ନାହିଁ, ପୁଣି ସେ ବିଷୟରେ କୁଆଡ଼େ ପଶିଗଲାଣି, ଆଉ ପୁଣି ମାଳ ଦିଆ ହେଲା, ଜପ କର ଜପ କର ଜପ କର ଜପ କର, ପୁଣି ଜପ କରୁଥିବ ମନ ତାର ପାଗଳା ଭଳିଆ, ହରେ କୃଷ୍ଣ ଗଲା, ଭୋବାଡ଼ ଦେଲା, ତାର ମାଳ ତାର ରହିଲା ନା, ଭାବିଲେ କଣ କେତେବେଳେ ଗଲେ କାମଟା, ମୋ ଘର କାମଟା ଅଛି ଆଉ, ସେଇଟା ଆଗେ କାମ ହବ ଆଉ, ସେ ମୋର ଅଫିସ କାମଟା ଅଛି ଆଉ, ଏବେ ମାଳ ତାର ମାଳ ଝୁଲି ତାର ସେ ବସିକି ସିଏ ତାଙ୍କର ସେ ତାଙ୍କ ଚିନ୍ତା କଲେଣି, ବୁଢ଼ିଆଣି ବସା ମାରିଲାଣି, ସେ ତ ଗୋଟେ ଜୀବକୁ ଖାଲି ଆତ୍ମା ଆଣିବା ପାଇଁ ନାମ 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 କରା, ପୁଣି ନାମ କଲା ପରେ ପୁଣି ନାମ କିଛି ହଉନି, ତାର ନାମ ହଉନି, କିଛି ତାକୁ ଭଲ ଲାଗୁନି, ତାକୁ ପଚାରେ କଣ ନାମ କିଛି ଭଲ ଲାଗୁନି, ପୁଣି ତାକୁ ଭଗବାନ କଥା ତାକୁ ବୁଝା, ତାକୁ ସବୁଆଡୁ ପ୍ରେସର ଦିଆହଉଛି, କେବଳ କେବଳ ସିଏ ଆତ୍ମା ବୋଲି ବୁଝିବା ପାଇଁ ସବୁବେଳେ ତାକୁ ତାକୁ ଦବାଯାଉଛି ସାହାଯ୍ୟ, ଦବା ତାକୁ ଯୋଉ କୁହାଯିବନି, ସବୁ ପ୍ରକାର ତାକୁ ସାହାଯ୍ୟ କରାହଉଛି, ଏ ଶରୀର ବନ୍ଧନ କେମିତି ଉଦ୍ଧାର ପାଉ, ତଥାପି ଗୋଟେ ଜୀବର ଚେତନା ଆସୁନି, ସହଜିଆ କଥାଟା କେବେ ବି ସହଜିଆ କଥା ନୁହେଁ, ଗୋଟେ ଜୀବ ଛାଡ଼ିପାରିବନି ଏତେ ଶୀଘ୍ର, ଦେହ ସମ୍ବନ୍ଧ କାଟିବା ବହୁତ କଷ୍ଟ, ପ୍ରତିଦିନ ଯାଅ ତୁମେ ଏଇ ଆସୁନି, ସେଥିପାଇଁ ଏଠି କ'ଣ କରାଯାଉଛି ନା ସେଇ ଦେହ ଚେତନା ରହିକି ଭଜନଟା ଆରମ୍ଭ କରିବାକୁ ପଡ଼ୁଛି। ସେଟା ପ୍ରଭୁପା ଦେଖିଲେ ନା ପ୍ରଭୁ ସବୁ ଷ୍ଟାଇଲ ବଦଳେଇ ଦେଲେ କାହିଁକି, ସେ ଭଗବାନଙ୍କ ଲୋକ ଆଉ, ନହେଲେ ଗୋଟା ତୁମେ ତୁମକୁ ତିଳକ ମାରିବା ଲୋକ, ମଠରେ ଯଦି ଅର୍ଣ୍ଣ ଡାଲମା ହେଇଥାନ୍ତା, ଅର୍ଣ୍ଣ ଡାଲମା ଖାଇଥାନ୍ତ, କି ଆସନ୍ତି କିଏ ଇସ୍କନକୁ ନା କଣ ଭାବିଲେ, କିଏ ଆସିବେ ଅର୍ଣ୍ଣ ଡାଲମା ଖାଇବାକୁ? ସେ ଜାଣିଛନ୍ତି ଆଉ, ଏ ଲୋକଙ୍କୁ ଯୋଉ ବାଟ ହେଲେ କେମିତି ଆତ୍ମ ଭଲ ଟିକେ ଖାଇବାକୁ ଦିଅ, ବୁଲା କୁକୁର ଦେଖ ଭଲ ଖାଇବାକୁ ଦେଇଦେବ, ସେ ଠିକ୍ ଟାଇମ୍ରେ ଆସି ପହଞ୍ଚିବ, ସବୁ ବୁଲା କୁକୁରଟା ଏଗୁଡ଼ା କୋଉ ଏଇଟା ମାୟାକୁ ମାୟାର ଦାସ ହେବେ, କୁଆଡ଼େ ଭୋଗ ଖାଇବା ପିଇବା ରହିବା ସବୁ ବ୍ୟବସ୍ଥା କର, ବୋଧ ଝିଅ ମଧ୍ୟ ଭଲ ଘର, ଆଗରୁ ମଠରକୁ ଆଗରୁ ରଖା ହଉଥିଲା, କୋଉ ସ୍ତ୍ରୀ ଛୁଆ ପିଲା କାହାକୁ ଘର ରଖା ହଉନି, ବାହାର ମଠର ଆବାଜ ଏପଟେ ରହୁଥିଲା, ଆଉ ଯିଏ ଆଇଲେ ଦେଖା କରିବ ପଳେଇବ, ଇଏ କ'ଣ ଇଏ ଘରକୁ ପଳେଇଲେ କ'ଣ କ'ଣ କରିବେ, ପୁଣି ମାୟାରେ ପଶିବେ, ତାଙ୍କ ପାଇଁ କେତେ ପ୍ରକାର ଆଚାର୍ଯ୍ୟ ମାନେ କେତେ ସାଇଣ୍ଟିଫିକ ଗୁରୁଦେବ ସେ ଗୋଟେ କଥା କହିଛନ୍ତି, ଏଇଟା ବୈଜ୍ଞାନିକ ଭିତ୍ତିରେ ଏଇଟା କରାଯାଇଛି, କେଉଁଟା ସମ୍ପ୍ରଦାୟକୁ, ସମ୍ପ୍ରଦାୟ ଗୋଟେ ବୈଜ୍ଞାନିକ ଭିତ୍ତିର, ବୈଜ୍ଞାନିକମାନେ ଯେଉଁ ରିସର୍ଚ୍ଚ କରି ଗୋଟେ ବାହାର କରୁଛନ୍ତି ଜିନିଷ, ଆମର ଏଟା ଆଚାର୍ଯ୍ୟମାନଙ୍କର ଗୋଟେ ବଡ଼ ଅବଦାନ ଆଉ, ତାଙ୍କ ରହିବା ବ୍ୟବସ୍ଥା କର, ତାଙ୍କ ଖାଇବା ବ୍ୟବସ୍ଥା କର, ପ୍ରସାଦ ଭଲରେ ପାଇଲେ ଭଲରେ ରହିଲେ, କାହିଁକି ସେ କେମିତି ଟିକେ ଭଜନ କରିକି ଦେହ ଏରୁ ଯାଉ, ଛୋଟ ଜିନିଷ ନୁହେଁ ନା, ଦେହଟା ଦେହର ସମ୍ବନ୍ଧଟା କାଟିବା ନିଜ ତ ଧରି ପକଉଛି ଆଉ ଦେହ ଜିନିଷଟା, ତେଣୁ ଭଗବାନ ଅର୍ଜୁନଙ୍କୁ କହିବାର ସାର ଚକ୍ରବର୍ତ୍ତୀ ଯାହା କହିଲେ, ଚିନ୍ତା କରିବା ଦରକାର ନାହିଁ, ଏତେ ଭୀଷ୍ମାଦୟ ଭୀଷ୍ମାଦୟ ଓପି ସ୍ଥୂଳ ସୂକ୍ଷ୍ମ ଦେହ ସହିତ ଆତ୍ମା ନୈବ, ସାର କଥା, ଗତାଶୁନ ଅଗତାଶୁଚ ନାନୁସୂଚତି ପଣ୍ଡିତା, ପଣ୍ଡିତ ଲୋକମାନେ କାହା ପାଇଁ ଚିନ୍ତା କରନ୍ତି, ତେଣୁ ତୁମେ ଯେଉଁ ଭୀଷ୍ମଙ୍କ ପାଇଁ ଚିନ୍ତା କରୁଛ, ଭୀଷ୍ମ କିଏସ୍, ସେ ସୂକ୍ଷ୍ମ ଶରୀର ସ୍ଥୂଳ ଶରୀର ସହିତ ଆତ୍ମା, ତୁମେ ଖାଲି କୋଉଟା ଦେଖୁଛ, ମୋଟା ମୋଟା ବୁଦ୍ଧିଆ, ତୁମେ ଖାଲି ଶରୀରଟାକୁ ଦେଖୁଛ, ତାର ବିନାଶ ପାଇଁ ଚିନ୍ତା କରୁଛ, তার পরবর্তী শ্লোক। আচ্ছা তার লিঙ্ক দেউছন্তি কাহিঁ তার পরবর্তী শ্লোকটা কহিবে, এ শ্লোক উপরে কাহিঁকি এ শ্লোক কহুছন্তি। অথবা সখে তোম অহম এব পৃচ্ছামি কিন্তু প্রীত্যাস্পদস্য মরণে দৃষ্ট সতী শোকে জায়তে। হে সখা মু পচারুছি তোমাকে, কে কে কুচি অর্জুন কুচি, হে সখা মু তোমাকে পচারুছি প্রীত্যাস্পদস্য মরণে, আপন কহিলে না যে কাহাপাই শোক করিয়া আবশ্যক না, আত্মার মরণ হোনি, স্থূলদেহর সে স্থূলদেহ তো তার বিনাশশীল, আর সূক্ষ্ম দেহটা তার মুক্তি পর্যন্ত সে অবিনাশী। তার অর্জুনকর যুক্তি, তাহলে যেটা ব্যক্তি মরিগলে গোটে যা ভাল পড়ছে মরিগলে দুঃখ কাহিঁ মনে রয়েছে, ভিতরে সব সমাধান আছে না, যেতে বড় সমাধান সব অছি সব এই দ্বিতীয় অধ্যায় দিয়ে দিয়েছে, আর গীতারে সব সমাধান আছে। তার টিকা দিয়ে পুরো পঙ্খান পোকা, এতে মু দুইটা টিকা কুছি, যদি সব চারি পাঁচটা টিকা মেলে মেলে সব কুয়া হব, সব জিনিস আসবে, কিন্তু সব কনফ্যুজন হয়ে যাবে, কারণ সে সব জিনিস জাণিথিব, সে তাকে মাইন্ড ব্যালান্স করবে, সে পশিযোগ আনিপারে তা মুন্ড, সেই সার দুইটা টিকাকে আমি নিয়ে চালছে, তা ভিতরে যেটা ভালো সরল মু সেটা বি কুছি। অথবা সখে তোম অহম এব পৃচ্ছামি, হে সখা মু তোমাকে পচারুছি সত্যম কিন্তু সত্যম তোম, তুমি যা কহিল সত্য, অহম এব পৃচ্ছামি মু কিন্তু পচারুছি তুমি যা কহিল সত্য, কোণ কো সত্য, তিনটা জিনিস সত্য, আপনি যা কহিলেন স্থূল সূক্ষ্ম আউ আত্মা বিষয়ে সেটা সত্য, কিন্তু অহম এব পৃচ্ছামি মু তোমাকে প্রশ্ন করুছি কিন্তু প্রীত্যাস্পদস্য মরণে দৃষ্ট সতী শোকে জায়তে। প্রীত্যাস্পদ যাহাকে আমি বড় প্রীতির আস্পদ, যাহাকে আমি ভালো পাওছি তার মৃত্যু হয়ে গেল, আমি কাহিঁ সুখ আসছি, কি প্রশ্ন পচারুচ্ছন্তি অর্জুন পচারুচ্ছন্তি। তত্রাহ প্রীত্যাস্পদ আত্মা হেতু বা, কাহিঁকি আমার জন মরিগলে আমাকে কি মরিগলে প্রীতির আস্পদ, যাহাকে আমি ভালো পাওছি সে মরিগলে দুঃখ হচ্ছে, তাহলে যে মরিগলে যাহা পাই আমি যাকে ভালো পাওছি যে মরিগলে দুঃখ হচ্ছে সি হচ্ছে প্রীত্যাস্পদ, কি না আত্মা, সেপা আমি দুঃখ হচ্ছে শরীর নুহে, ভগবান কয়া কথা যে আত্মা সবুলে নিত্য, সে প্রীত্যাস্পদ না, প্রীতির কি কাহ ভালো পাওছে, প্রীত্যাস্পদরা কি আত্মা না, জন পুয়ক ভালো পাওছে পুয়া কোণ পুয়া শরীর আত্মাটা আছে না, সে ভাবছে কোণ শরীর ভালো পাচ্ছে না, তুমি আত্মাকে ভালো পাওছো, আত্মা হচ্ছে প্রীত্যাস্পদ, সেটা সে জাঁপারুনি ভ্রমণ, কি বাপাকে ভালো পাবো কি মাকে ভালো পাবো কি কাহাকে ভালো পাবো, সেটা আত্মা প্রীত্যাস্পদ, সেপাই দুঃখ হচ্ছে আত্মা প্রীত্যাস্পদ। বর্তমানে এ শ্লোক কহিবে, নত্বিবাহম জাতু নাশম নত্ব ন মে জনাধিপা ন চৈব ন ভবিষ্যাম সর্বেবয়ামতঃ পরম। অনুবাদ, এপরি সময় কেবে নথিলা যেতবে মু নথিলে কিংবা তুমি নথিল কিংবা রাজামানে নথিলে, কাহা কাহা কহুছন্তি জিনিসটা, পূর্ব শ্লোককে মার করিব, পিতাম ভীষ্মদেব সূক্ষ্ম সর নুহতি, সূক্ষ্ম স্থূল সর সহিত আত্মা, তুমি যে ভাব তাঙ্কর বিনাশ হয়ে যাবে না, না সমস্তে সবুলে অনেক, মু তুমি বি এ জীব মানে সমস্তে লে, তে মরিগলে বলে তুমি কম কৌছ, এপরি সময় কেবে নথিলা যেতবে মু নথিলি কিংবা তুমি নথিল কিংবা এ রাজামানে নথিলে, পুনশ্চ ভবিষ্যতের এপরি কেবে সময় হব না যেতবে আম্ভে মানে বি কেহি নথিবা, সবুজ আমি নিত্য আত্মা নিত্য। বেদর কট্ট উপনিষদ তথা সত্যসত উপনিষদরে কুহযায় যে পরমপুরুষ ভগবানকর, ভগবান অসংখ্য জীবঙ্কর পরিপালন কর্তা অটন্তি, সে পরমপুরুষ ভগবান মধ্যে তাঙ্কর অংশরূপে প্রত্যেক জীব হৃদয়ে বিদ্যমান অছন্তি, কেবল সাধুসন্থ মানে বাহার ও ভিতরে এক ভগবানকে দেখিপারিবে সেমানে প্রকৃত শান্তি লাভ, কেবল যেউ সাধুসন্থ মানে বাহার ও ভিতরে সেই এক ভগবানকে দেখিপারিবে সেমানে প্রকৃত শান্তি প্রাপ্ত হয়ে পারিবে, নিত্য নিত্য নাম চেত সত্য নাম সে শ্লোক প্রপাত কহিছন্তি। অর্জুন যে বৈদিক জ্ঞানর, অর্জুনকে যে বৈদিক জ্ঞানর কথা কুহযাচ্ছি, বিরাট বড় পট্ট উপাদ রচনা করছেন মায়াবাদী বহুত, তাকে অর্জুনকে যে বৈদিক জ্ঞান কথা কুহযাচ্ছে তাহা পৃথিবীর সমস্ত কুহযাইছি, যেমন নিজকে পণ্ডিত বলে ভাবতে কিন্তু বাস্তবের পণ্ডিত নুহতি মূর্খ, সেমানকে এই কথা কুহযাইছে, ভগবান এটার পরিষ্কার ভাবে কুছেন যে সে নিজে অর্জুন ও যুদ্ধক্ষেত্রে একত্র হয়ে সমস্ত রাজা শাশ্বত ভাবে জন জন ব্যক্তি অটান্তি, এবং ভগবান শাশ্বত ভাবে প্রত্যেকের পালনকর্তা অটান্তি, জীবন প্রত্যেক অবস্থায় অর্থাৎ বদ অবস্থা তথা মুক্ত অবস্থায় সেই পালনকর্তা অটান্তি, ভগবান পরম ପରମ ପୁରୁଷ ଅଟନ୍ତି ଏବଂ ଅର୍ଜୁନ ଯିଏକି ଭଗବାନଙ୍କର ଚିରସାଥୀ ତଥା ସେଠାରେ ଉପସ୍ଥିତ ସମସ୍ତ ରାଜାମାନଙ୍କର ରାଜା ପ୍ରତ୍ୟେକ ଶାଶ୍ୱତ ଭାବେ ଜଣେ ଜଣେ ବ୍ୟକ୍ତି ଅଟନ୍ତି। କଥା ଏପରି ନୁହେଁ ଯେ ଅତୀତରେ ସେ ବ୍ୟକ୍ତି ନଥିଲେ ଏବଂ ସେମାନେ ପରେ ଶାଶ୍ୱତ ଭାବରେ ଜଣେ ବ୍ୟକ୍ତି ହୋଇ ନ ରହିବେ, ଏପରି କଥା ନୁହେଁ। ସେମାନଙ୍କର ଦାୟିତ୍ୱ ଅତୀତରେ ଥିଲା, ସେମାନଙ୍କର ବ୍ୟକ୍ତିତ୍ୱ ଅତୀତରେ ଥିଲା ଏବଂ ବିନା ବାଧାରେ ଭବିଷ୍ୟତରେ ଶାଶ୍ୱତ ଭାବେ ରହିବ, ତେଣୁ କାହାର ପାଇଁ ଦୁଃଖ କରିବାର କିଛି ନାହିଁ। ସବୁବେଳେ ଜୀବ କଣ୍ଡିସନ ସବୁ ସବୁବେଳେ ଇଣ୍ଡିଭିଜୁଆଲ। ଯେ ମୁଁ ଜଣେ ବ୍ୟକ୍ତି, ମୁଁ ବର୍ତ୍ତମାନ ସାଧୁ ହେଇଛି, ମୋର ନାଁ ଏଇଟା, ମୁଁ ଏବେ ମୋ ଘର ଏଇଠି, ମୁଁ ଓଡ଼ିଶାରେ ଜନ୍ମ ହେଇଛି, ମୁଁ ଜଣେ ଇଣ୍ଡିଭିଜୁଆଲ ବ୍ୟକ୍ତି ସବୁବେଳେ ଥିଲି, ୟା ପରେ ରହିବି ମୁଁ, କେତେବେଳେ ଇଣ୍ଡିଭିଜୁଆଲଟା କେତେବେଳେ ଯିବନି, ଭଗବାନ ପାଖକୁ ଗଲେ ବି ସେଠି ପ୍ରଭୁଙ୍କର ପୁଣି ଦାସ ହେଇକି ରହିବି। ଆତ୍ମାଟା ସବୁବେଳେ ଆତ୍ମା ଆତ୍ମା ଯେତେବେଳେ ଏଇଠି ରହୁଛି, ସେ ବିଭିନ୍ନ ସ୍ତରର ଧାରଣ କରିକି ସେ ସ୍ୱତନ୍ତ୍ର। ସେ ଏଇ ଆତ୍ମାଟା ମୋ ଶରୀର ଯେଉଁ ଆତ୍ମାଟା ରହିଛି, ମୁଁ ଯେଉଁ ଆତ୍ମା, ମୁଁ ଯେଉଁ ଯେଉଁ ଶରୀରରେ ଥିଲି, ବର୍ତ୍ତମାନ ଆଉ ଯେଉଁ ଶରୀରମାନଙ୍କର ଧାରଣ କରିବି, ସବୁ ଶରୀର ମୁଁ ନା ଆଉ, ସେ ଜଣେ ବ୍ୟକ୍ତି ନା, ଦୁଃଖ କ'ଣ କରିବାର ଅଛି, କେମିତି କେତେ ଶରୀର ଛାଡ଼ିକି ଆସିଲିଣି, ପୁଣି କେତେ ଶରୀର ଧରିବ, ଯେତେବେଳେ ମୁକ୍ତି ପାଇକି ତୁମେ ଯିବ, ସେ ଆତ୍ମା ଯାଇକି ପୁଣି ଆଉ ଗୋଟେ ଚିନ୍ମୟ ଶରୀର ପ୍ରାପ୍ତ ହବ। ସେଥିପାଇଁ କୌଣସି ଅବସ୍ଥାରେ ଦୁଃଖ କରିବା ଉଚିତ ନୁହେଁ, ସମସ୍ତେ ହେଉଛନ୍ତି ନିତ୍ୟ, ଆତ୍ମା ହେଉଛି ନିତ୍ୟ, ତାହେଲେ ଦୁଃଖ କରେନି। ଚକ୍ରଦେବୀ ଦର୍ଶନ କ'ଣ ରଚନା ଚକ୍ରପ୍ରଦଙ୍କର ଠିକ ଅଛି, ଇଏ ଚକ୍ରପ୍ରଦଙ୍କର ସର୍ବେଷାମ ଭୂତାନାମ ନୃପସ୍ୱାତ୍ମେନ ବଲ୍ଲଭ ଇତି ସୁଖ ସୁଖ ଉକ୍ତି ଏବଂ ଆତ୍ମେନ ପ୍ରତ୍ୟାସ୍ପଦ ଦଶମ ସ୍କନ୍ଧକୁ ପଳେଇଗଲେ ଯେ କୃଷ୍ଣ କାହିଁକି ବ୍ରଜବାସୀମାନେ ଏତେ ଭଲ ପାଉଥିଲେ, ଯେଉଁ ପ୍ରଶ୍ନ କରିଥିଲେ ପରୀକ୍ଷିତ ମହାରାଜ, ତାର ଉତ୍ତରଟାକୁ ଏଠି ଆଣି ଯୋଡ଼ୁଛନ୍ତି କିଏ ସୁଖିବା। କାରଣ ଅର୍ଜୁନ ପଚାରିଦେଲେ ନା, ହେ ସଖା ତୁମେ ଯାହା କହୁଛ ସତ୍ୟ, କିନ୍ତୁ ଗୋଟେ ଜୀବ ମରିଗଲା ପରେ ତ କାହିଁକି ଏତେ, ଗୋଟେ ପ୍ରତ୍ୟାସ୍ପଦ ବ୍ୟକ୍ତିର ମରଣ ହେଇଗଲା ପରେ ଶୋକ କାହିଁକି ହେଉଛି। ସେଠି ସେ କହିଲେ ସେ ପ୍ରତ୍ୟାସ୍ପଦ ବସ୍ତୁ ହେଉଛନ୍ତି ଆତ୍ମା, ସେଥିପାଇଁ ଦୁଃଖ ହେଉଛି, ଆତ୍ମା ପାଇଁ ଦୁଃଖ ହେଉଛି। ବର୍ତ୍ତମାନ ସେ କହିଦେଲେ ସର୍ବେଷାମ ଭୂତାନାମ ରୂପ ସ୍ୱାତ୍ମୈବ ବଲ୍ଲଭ ଇତି ଶୋକ ସୁଖ ଉକ୍ତି ଏବଂ ଆତ୍ମୈବ ପ୍ରତ୍ୟାସ୍ପଦ ହେଇଛି। ଦଶମ ସୁନ୍ଦର ନେଇକି ପ୍ରମାଣ ଦେଇଦେଲେ ପ୍ରମାଣଟା ଯେ ଆତ୍ମା ହେତୁ ସମସ୍ତଙ୍କର ଏଇଟା ପ୍ରତିସ୍ପଦ ସରଟା, ଲୋକ ଭଲ ଭାବୁଛି ଆତ୍ମାକୁ, ଭାବ ବୁଝିପାରିନି ସେ ଭଲ ପାଉଛି କାହାକୁ, ସେ ଭାବୁଛି ମୁଁ ଶରୀରକୁ ଭଲ ପାଉଛି, ଏଇଟା ତ ଭ୍ରମ। ଆଉ କ'ଣ, ଯେଉଁ ସ୍ତ୍ରୀକୁ ଭଲ ପାଉଛି, ସ୍ତ୍ରୀଟା କିଏ, ତା ଆତ୍ମାଟା, ସେ ତା ଦେହଟାକୁ ଭଲ ପାଉଛି, ସେଥିପାଇଁ ସେ ହେଉଛି ମୋ ସ୍ତ୍ରୀ ଭଲ, ସେ ଆତ୍ମାଟା ଯୋଗୁ ତୁ ସ୍ତ୍ରୀକି ତୁ ଭଲ ପାଉଛୁ, କିନ୍ତୁ ଏଇଟା ହବନି, ଏଇଟା ତ ବହୁତ ବଡ଼ ଫିଲୋସଫିଟା, ତା ମୁଣ୍ଡରେ ପଶିବନି, ଏଇଟା ପ୍ରତ୍ୟାସ୍ପଦରା ଆତ୍ମା, ସେ କଥା କହୁଛନ୍ତି। ତହି ଜୀବ ଈଶ୍ୱର ଭେଦନ ଦିବୁଧସ୍ୟ ଚ ଆତ୍ମା ନିତ୍ୟତ୍ୱାତ୍ ଏବ ମରଣ ଅଭାବାତ୍ ଆତ୍ମା ଶୋକସ୍ୟ ବିଷୟ ନହିଁ ଆହ। ଜୀବ ଈଶ୍ୱର ନତ୍ୱାହମ ଜାତୁ ନାଶମ ନତ୍ୱେ ନ ମେ ଜମା, ଭଗବାନ ନ ମେ ନିଜ ସହିତ ଜୀବକୁ ଯୋଡ଼ୁଛନ୍ତି ନା, ଏମାନେ ସେମାନେ ମୁଁ ତୁମେ, ଭଗବାନ କହୁଛନ୍ତି ନା ଜୀବ ଈଶ୍ୱର ଭେଦରେ ଦୁଇଟା, ଜୀବ ହେଲେ ଜୀବ ଗୋଟେ ଆତ୍ମା, ଜୀବ ପ୍ରତ୍ୟେକ ଜୀବ ଆତ୍ମା ନା ନାହିଁ, ଆଉ ଭଗବାନ ହେଉଛନ୍ତି ପରମାତ୍ମା। ସେ କହୁଛନ୍ତି ତହି ଜୀବ ତେବେ ଜୀବ ଈଶ୍ୱର ଭେଦନ ଦ୍ୱିବିଧସ୍ୟ ଚ ଆତ୍ମା ନିତ୍ୟତ୍ୱାତ୍, ଆତ୍ମା ପରମାତ୍ମା ନିତ୍ୟ, ପରମାତ୍ମା ଯଦି ନିତ୍ୟ ହେଲେ ପରମାତ୍ମା ଅଂଶ ଆତ୍ମା କ'ଣ ହବ, ନିତ୍ୟ। ମରଣ ଅଭାବାତ୍, ତାଙ୍କ ଦୁଇ ଜଣଙ୍କର ମରଣ ନାହିଁ, ଆତ୍ମା ଶୋକ ସେ ବିଷୟ ନ ଇତିହ, ତେଣୁ ସୁଖ କରିବାର କ'ଣ ଅଛି, କି ମରିଗଲେ ଦୁଃଖ କରିବାର କ'ଣ ଅଛି, ସେ ଆତ୍ମା ହେଉଛି ନିତ୍ୟ, ପରମାତ୍ମା ବି ନିତ୍ୟ। ମରିଗଲେ କିଏ ମରିଗଲା, ଶରୀରଟା ମରିଗଲା, ଶରୀର ତ ବିନାଶୀଳ, ତା ଧର୍ମଟା ସେଟା, ଦୁଃଖ କରିବାର କ'ଣ ଅଛି, ହଁ ମୋ ବାପା ମରିଗଲା, ମୋ ସ୍ତ୍ରୀ ମରିଗଲା, ୟା ମରିଗଲା, ତା ମରିଗଲା, କିଏ ବି ହେଲେ ସେଟା ହବ ଆଉ, ଲୋକ ମରିଗଲା, କଣ ମରିଗଲା, ତୁମେ ତୁମେ କଣଟା, ମାନେ ଏଇଟା ଗୋଟେ ବହୁତ ସିରିୟସ୍ ଟପିକ ନା, ବାହାର ଲୋକର ଗୋଟେ ମରିଗଲା, ମୋର ଇଏ ଚାଲିଗଲା, ମୋର ବାପା ଚାଲିଗଲେ, କିଏ କହୁଛି ମୋ ମା ଚାଲିଗଲା, କିଏ କହୁଛି ମୋ ଭାଇ ସ୍ତ୍ରୀ ଚାଲିଗଲା, ମୋର ପିଲା ଚାଲିଗଲେ, ଗୋଟେ ଯେମିତି ନୂଆ ହେଇଗଲା, ଯେମିତି କରୋନା ଯେଉଁ ସବୁ ମରିଯାଉଛନ୍ତି ପେପର ବାହାରୁଛି ନା, ସେ ହବ ଗୋଟେ ସୃଷ୍ଟିରେ ଗୋଟେ ନୂଆ ଜିନିଷ ହେଇଗଲା। ଏ ଯେଉଁ ବୈଜ୍ଞାନିକମାନଙ୍କ ମୁଣ୍ଡରେ ଢୁକୁଛି, ବର୍ତ୍ତମାନ ସଂସାର ସବୁ ଲୋକଙ୍କ ମୁଣ୍ଡରେ ଢୁକୁଛି, ଭାବୁଛନ୍ତି କ'ଣ ଏଇଟା ନୂଆ ମରଣଟା, ଗୋଟେ ନୂଆ ଜିନିଷ, ଯେମିତି ମରିଗଲେରି କ'ଣ ମରିଗଲେ ନୂଆ କଥା ନା କ'ଣ, ଏଇଟା ସମସ୍ତେ ମରୁଛନ୍ତି, ଆମେ ବର୍ତ୍ତମାନ ଟିକେ ଅଧିକା ମରୁଛନ୍ତି, ଅଧିକା କ'ଣ ମରିବ, ମରଣଟା ସବୁବେଳେ ସେ ରହିଛି, ମହାମାରୀ ଆଗରୁ ନଥିଲା କି, ହଜାର ହଜାର ଡାଇରିଆରେ ମରିଯାଉଥିଲେ, ମରଣଟା ଥିଲା, ମରଣଟା ଅଛି, ଏଥିରୁ କ'ଣ ଅଛି, ନୂଆ ଜିନିଷ କିଛି ନାହିଁ। ମଣିଷକୁ ନୂଆ ଲାଗୁଛି ମରଣଟା, କାହିଁକି ମରଣଟା ନୂଆ ଲାଗୁଛି, ସିଏ ଖାଲି ଭାବୁଛି ମୁଁ ରହିକି ବିଷୟ ଭୋଗ କରିବି, ଏଇଟା ମରିବି ଗୋଟେ କ'ଣ, ସେ ମରିବା କଥା କେବେ ପ୍ଲାନ୍ କରିନି, ମରିବା ପ୍ଲାନ୍ କରିଥିଲା ଆଉ ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଲ୍ଡିଂ କରନ୍ତା କି, ମରିବା କଥାଟା ଯଦି ଚିନ୍ତା କରନ୍ତା ମଣିଷ ତାହେଲେ କିଛି ସଂସାର ଚାଲିପାରନ୍ତା କି, ସବୁ ଗୋଟେ ଦିନ ଠପ୍ ହେଇଯିବ, ମରିଯିବି ମୁଁ ଖାଲି ଏତେ ମଣିଷ ଚିନ୍ତା କରିବ ଡେଲି ମୁଁ ମରିଯିବି, ତା ସେ କିଛି କରିବ ଭାବିଲେ ଖାଲି କହୁଥିଲ ମୁଁ ଚିନ୍ତା କରୁଛ ମରଣ ମର ହବ ବୋଲି, ହଁ ଟୋଟାଲ ତ ନାହିଁ ଆଉ, ଚିନ୍ତା କରୁଥିଲା ତମ ଗାଡ଼ି ଅଟକି ଯିବ, ଏ ଯେଉଁ କ'ଣ କହୁଛ ଗାଡ଼ି ଚଢ଼ୁଛ ସ୍କୁଟି ସେ ଆଉ ଆଉ ଯିବନି, ଆଜି ବି କିମ କେବଳ ଗୋଟିଏ ଲୋକ ମୁଁ ଆମେ ଛୋଟ ପିଲା ସେ ଲୋକ ଆଜିକାଲି ଆଉ ନାହାନ୍ତି, ସେ ଲୋକ ସବୁ ମରିଗଲେଣି, ସେ ଭୋଗୀ ଥିଲେ ସେ ଗୋଟେ ପ୍ରକାର ଭୋଗୀ, ସେ ଭୋଗୀ ବି ଆଜିକାଲି ନାହାନ୍ତି, ଇଏଟା ପାଗଳା ଭୋଗୀ, ସେଇଟା ଅରିଜିନାଲ ଭୋଗୀ ସବୁ ଥିଲେ, ଏତେ ଅରିଜିନାଲ ଭୋଗୀ କିଏ ନାହାନ୍ତି, ସବୁ ପାଗଳା ଭୋଗୀ, ବ୍ୟାଙ୍କରେ ଟଙ୍କା ରଖିଦେବା, ଫ୍ଲାଟ କିଣି ପକେଇବା ଏତେ କୋଟି ଟଙ୍କାରେ, ଏମିତି କରି ପକେଇବା, ଗାଡ଼ି କରି ପକେଇବା, ଏଇଟା ସବୁ ପାଗଳା ଭୋଗୀ, ଏଇଟା ଭୋଗୀ ନୁହନ୍ତି, ଭୋଗୁ ନାହାନ୍ତି, ଏଇଟା ପାଗଳା ଗୁଡ଼ା, ଅରିଜିନାଲ ସବୁ ଭୋଗୀ ଥିଲେ, ଅରିଜିନାଲ ଭୋଗୀ କ'ଣ ଜାଣିଛ ଭାବିଲେ ଜାଣିନ, ମୁଁ ସବୁ ଗାଁର ଛୋଟ ପିଲାବେଳେ ଦେଖିଛି, ସେଥିପାଇଁ ଆମର ଆମେ ତ ପାଠ ପଢ଼ୁଥିଲେ ଆଉ ସେ ସାନାପା ଭଳିଆ ହେବେ ତାଙ୍କ ଦୈତାରି, ସେ ସବୁ ଅରିଜିନାଲ ଭୋଗୀ, ଅରିଜିନାଲ ଭୋଗୀ କ'ଣ, ଯେତେ ପଇସା ମାଷ୍ଟର ଚାକିରି ଆଣିବ ସବୁ ଖାଇବି ଉଠେଇଦେବେ, ବା ମରିବାର ଅଛି ମ କ'ଣ ଅଛି, ହେ ଦୋକାନରେ ବସିବେ ଖାଇବେ ଖୁଆଇବେ ଉଠେଇଦେବେ ସବୁ, କିଛି କରିବେନି କିଛି ନାହିଁ, ଯାହା ବାପ ପୂର୍ବ ପୁରୁଷରେ ଜମିଥିଲା କିଛି କରିବେନି, ଛୁଆ ପିଲାକୁ କିଛି ଦେବେନି, ସିଏ ଗୋଟେ ଅରିଜିନାଲ ଭୋଗୀ, ତାର ଭୋଗ କରୁଛି ଖାଇବି ଉଠେଇବି ଯାହା ହବ, ମରିବାର ତ ଅଛି ଆଉ ମରିଯିବି ତ ଦିନ ଦିନ ମରିଯିବି ଆଉ ସହିଲା ହଉଛି କି ଭାବିଲେ ଆଉ ହଉଛି ନାଇଁ, ସେ ନୀତିଶାସ୍ତ୍ର କାରଣ ଲେଖିଲେ ଆଉ, ନୀତିଶାସ୍ତ୍ର କାରଣ ଲେଖିଲେ, ଆରେ ଧନଟା ଭାଇ ରହିବନି ରେ, ଧନଟାକୁ ତିନିଟା କାମ, ଧନ କରିବାର ଧନ ଯଦି ତୁମ ଘରେ ତିନିଟା ଜିନିଷ କର, ଯେ ଭୋଗିବା କଥା ଭୋଗି ଦିଅ, ସେ ଆରେ ରହିବନି, ସେ ତୁମେ ସ୍ୱର ଯିବ ନା ଧନ, ଧନ ରଖିଦିବ ଗାଡ଼ିଆ ମରିଯିଲା ନିତ୍ୟ ଧନ ଅର୍ଜିଲୁ ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନା ନେଲୁ, ଗୁରୁ ଗୋବିନ୍ଦ ନାମ ତୁଣ୍ଡ ନେଲୁନୁ ଗାଡ଼ିଆ ମରିଯିକି ଧନ ଅଟକେଇଥିବୁ, ସେ ଧନ ରଖିଥିବୁ ସ୍ୱର ପଳେଇବ, ସୁନା ମୁଣ୍ଡା ପୋତିକି ରଖିଥିବୁ ବ୍ୟାଙ୍କରେ କୋଟି ରଖିଥିବୁ, ଦେଖିଲା ବେଳକୁ ଶ୍ମଶାନକୁ ଯିବୁ, ସେ ଧନ କ'ଣ କର ନା ଲଗେଇ ଦିଅ, କେଉଁଥିରେ ଭୋଗରେ ଲଗା ନହେଲେ ଦାନରେ ଲଗା, ଭୋଗ କରିଦେଲେ ତ ଭୋଗ କଲ ଦାନ କଲ, ଯଦି ଭୋଗ କଲନି କି ଦାନ କଲନି କ'ଣ ହବ, ତ ଖାଇବ ତିନି ଜଣ, ଅଗ୍ନି ଖାଇବ ନହେଲେ ଜଳ ଖାଇବ ନହେଲେ ତସ୍କର ଖାଇବ, ହଁ ବୁଝିପାରୁଛ ନା ବାବୁ ନେଇଯିବେ, ଆଉ ତସ୍କର କିଏ ତୁମକୁ ଏବେ ତସ୍କର କିଏ, ତୁମ ବ୍ୟାଙ୍କରେ ଟଙ୍କା ରହିଛି କାର୍ଡ ଖଣ୍ଡ ରହିଛି ଆଉ ତସ୍କର କ'ଣ, ସେ କାର୍ଡ ହଜିଗଲେ ପୁଣି ପିନ୍ ଗୋଟେ କହିଦେବ ବ୍ୟାଙ୍କ ବାଲା ବନ୍ଦ କରିଦେବ, ତସ୍କର କିଏ, ତସ୍କର କିଏ ସୁଜନ ପୁଅ ପୁଅ ବୋହୁ ଏସବୁ, ଏ ଯୋଉ ଘର ଲୋକ ତସ୍କର ବା ସୁଜନାକ୍ଷ ଦସ୍ୟୁ ଭାଗବତ କହୁଛନ୍ତି, ଆଉ ଏଇଟା କହିଲେ ଲୋକ ଛାନିଆ ହେଇଯିବେ, କହିବେ ବାବାଜୀ ଭଲ କଥା ସେ କହୁଛି, ଆରେ ସୁଜନାକ୍ଷ ଦସୁ ବା ସୁଜନ ମାନେ ଦସୁ ସବୁବେଳେ ତୁମକୁ ଖାଲି ଲୁଣ୍ଠନ କରି, ଆ ଏଇଟା ମୋତେ ଆଉ ଘର ନାହିଁ ଏମିତି ନାହିଁ ସେମିତି ନାହିଁ, କନ୍ଦା କଟା କରି ଯେତେ ରଖିଥିବେ ଝଡ଼େଇକି ଚାଲିବେ, ସେନେ କହିଲେ ଭୋଗ କର ନହେଲେ ଦାନ କର, ଯେ ଭୋଗ ଦାନ ନ କରିପାରିଲ କିଏ ଖାଇବେ, ଡକାୟତ ଆଗରୁ ସକୃତ ପ୍ରକୃତ ଡକାୟତ ଥିଲେ ନେଇଯାଉଥିଲେ, ସେ କହିଲେ ଏ ଧନକୁ କିଏ ନେଇଯିବ, କିଏ ଦସ୍ୟୁମାନେ ନେବେ ନହେଲେ ଜଳ, ଆଗରୁ କ'ଣ ହଉଥିଲା ବନ୍ୟା ଆସୁଥିଲା, ବନ୍ୟା ଆସୁଥିଲା ଦେହ ଭସେଇକି ସବୁ ସିନ୍ଦୁ ସିନ୍ଦୁ ଘରେ ପାଣି ପଶିଗଲା, ସେ ଟଙ୍କା ପଇସା ଗଲା ସୁନା ଗଲା ଘର ଦ୍ୱାରା ଭାଙ୍ଗି ଯାଉଥିଲା, ଆଉ ଅଗ୍ନି ଅଗ୍ନି ପୋଡ଼ି ଯାଉଥିଲା, ବର୍ତ୍ତମାନ ତ ସେଇଟା କିଛି ନାହିଁ, ବର୍ତ୍ତମାନ ତ ମଣିଷ ପୁରା ଚାଲାକ ହେଇଗଲା ନା, ପ୍ରକୃତିକୁ ପୁରା ଆଭଏଡ଼ କରିବି ମୁଁ, ସେ ଈଶ୍ୱର ଏଇଟା ରାବଣ ବୁଦ୍ଧି ନା ସବୁ, ସେ ଭାବୁଛି ମୁଁ ଆଉ ଅଗ୍ନି ତ ଖାଇପାରିବନି ଆଉ ଆଉ କିଏ ଖାଇପାରିବେନି, ପାଣି ଖାଇପାରିବେନି ଆଉ କିଏ ରହିଲା, ଆଉ ଯିଏ ରହିଲା ତାର ସବୁ ଆଉ କ'ଣ ସୁଯୋଗ ଖାଇବେ ଆଉ କ'ଣ, ଆଇ ତ ଲୋକ କ'ଣ ଏଇଟା ବୁଝିବ, ଇଏ ସବୁ ଭୋଗୀ ବି ନାହାନ୍ତି, ଲୋକ ଜାଣିଥିଲେ ଯେଉଁମାନେ ସବୁ ପୁରୁଣା କାଳ ମୁଁ ଦେଖିଛି, ସେ ତ ନିଜେ ଗୋଟେ ସବ ଖାଇ ଗୋଟେ ଦେବେ, ମୋତେ ମୁଁ ଛୋଟ ପିଲା ଯାଇଥିବି, ଆମେ ତ ହଷ୍ଟେଲରୁ ସବୁ ଆସିବୁ, ସେ ସାନାପା ହେବେ ସେ ମାସେ ଯାଙ୍କ ଯେଉଁ ଖରାଦିନ ଛୁଟିରେ ମାସେ ରହିବୁ, ସେ କହି ତୋତେ ଟଙ୍କାଟେ ନେଖା ଦେବେ, ସେ ଟଙ୍କାଟେ ମାନେ ଭ୍ୟାଲୁ ବର୍ତ୍ତମାନ ଦଶ ଟଙ୍କା ପନ୍ଦର ଟଙ୍କା ମୋ ଉପରେ ଚଢ଼ିବୁ, କାରଣ ସେ ତାକୁ ମାଲିସ କରିବା ଦରକାର, କିଏ ତାଙ୍କୁ ମାଲିସ କରିବ, ଏତେ ଚଢ଼ ମୋ ଉପରେ ପିଠରେ, ତାପରେ ତାଙ୍କ ଉପରେ ଚଢ଼ିବୁ ଚଢ଼ ସେ ଦେ ଦୁଇ ଟଙ୍କା ନେଇପଳା ଟଙ୍କାଟେ ନେଇପଳା, ଆଉ ଟଙ୍କାଟେ ପିଲା ଦୌଡ଼ି ତୋର ଦୋକାନକୁ ଗଲୁ ଆଉ କ'ଣ, ସେ ସବୁ ବାଟ ସବୁ ବାଣ୍ଟିବେ, ବସିଛ ଦୋକାନ ମାନେ ଯିଏ ଆସିବ ଲୋକ ଆବି ଆଉ ଚା କପି ଦେଲୁ ତାକୁ ବରାଦିରା ଦେଲୁ ଖେଳ ବାଣ୍ଟିବେ, ଯେ କ'ଣ ତା ମୁଣ୍ଡରେ କ'ଣ ବସିଛି, ମରିବୁ ତ ସଂସାର ଦିନ ଭଲ ଖାଇପି ପାରିବୁ ତମେ ଦାନ କରିବୁ, ରଖି କ'ଣ ସଂସାର ଲାଭ ଅଛି? ସିଏ ଭଲ ପାଗଳା, ସିଏ ତ ପାଗଳା ନୁହଁ, ସେ ଭଲ ଭୋଗୀ। ଆଉ ଇଏ ତ ଗୋଟେ ଡୁପ୍ଲି, ଇଏ ତ ଏମିତିଆ ପାଗଳା, ଇଏ ଭୋଗ କରୁନାହାନ୍ତି, କିଛି କରୁନାହାନ୍ତି, ଖାଲି ଏ ଗାଡ଼ି ଘୋଡ଼ା ଡ୍ରେସ୍ ପତ୍ର ଯୋଉଟା ସବୁ ଜଡ଼ ଜିନିଷ, ଭଲ ଇଏ କର, ଭୋକରେ ରାଜି କର, ଆଉ ଯିବ ଭୋଗ ବି କରିପାରିବନି, ଯିବ ତ ଭୋଗିବେ, ଭୋଗ କରିବ ରୋଗ ହବ, ବିନାଶୀଲ, ସେ କଥା ସେ କହୁଛନ୍ତି। ଜୀବ ଈଶ୍ୱର ଭେଦାନ ଦ୍ୱିବିଧ ହେବ, ଆତ୍ମା ନିତ୍ୟତା ଏବଂ ମରଣଭାବ, ଆତ୍ମା ସୌକସ୍ୟ ବିଷୟ ନ ଇତ୍ୟାହ। ଜୀବ ଈଶ୍ୱର ଦି ଭାବ, ଦି ଜଣ ହେଉଛନ୍ତି ଆତ୍ମା ନିତ୍ୟ, ମରଣ ଅଭାବ ହେତୁ ଆତ୍ମାର ଆତ୍ମା ବିଷୟରେ ସୁଖ କରିବାର କାରଣ ହିଁ ନାହିଁ। ଅହଂ ପରମାତ୍ମା, ମୁଁ ହେଉଛି ପରମାତ୍ମା, କୃଷ୍ଣ କହୁଛନ୍ତି। ଯା ତୁ କଦାଚିତ ଯଦି ପୂର୍ବମ ନାଶସେ ଇତି ନପି ତ୍ୱମେବ, ମୁଁ ପରମାତ୍ମା ଏମିତି ଭାବନି ଯେ ପୂର୍ବରୁ ନଥିଲି ବୋଲି। ଏ ଯୋଉ ଗୀତାରେ ଯୋଉ ଶ୍ଳୋକ ଭଗବାନ କୃଷ୍ଣ କୁହନ୍ତି ନା, ଲୋକ କହିବେ ନା କୃଷ୍ଣ କେବେ ଆଇଲେ, ଦପହରେ ଆଇଲେ, ତା ପୂର୍ବରୁ କୃଷ୍ଣ ନଥିଲେ। ଏଇ ଗୋଟେ ଶ୍ଳୋକରେ ତମେ କାଟି ଉଡ଼େଇଦେବ, ଏ ଗୋଟେ ଶ୍ଳୋକରେ, ସେ ଅଜ ଶ୍ଳୋକକୁ ଓଲଟା କରିଦେବେ, ଅଜ ଶବ୍ଦକୁ ଅଲଗା କୁଆଡ଼େ ଲଗେଇଦେବେ, କି ଅଲଗା କୋଉ ଅର୍ଥ କରିବେ, କୃଷ୍ଣ କେମିତି ଜନ୍ମ ହେଲେ ସେ କହିବେ ନା, ଏମିତି ଗୋଟେ ଯୁକ୍ତି କରିପାରନ୍ତି। ଏ ଗୋଟେ ଶ୍ଳୋକରେ ସେ କଟିଯିବେ, ନତ୍ୟ ବାହୁ ଜନ୍ମନାଶ ନତ୍ୟ ନ ମେଜନ ଆଧିପା ନଚବ୍ୟ ନବ ନବିଶ୍ୟାମି ଅତ ଏମ ସର୍ବେ ଅୟମ ଅତ ପରମ, ସବୁବେଳେ ମୁଁ ଥିଲି। ଏଗୋଟେ ପ୍ରମାଣ ସାଙ୍ଗେ ସାଙ୍ଗେ ଗୀତାରେ ପ୍ରମାଣ, ଗୀତା ସବୁଦ୍ର ଲାଗିପାରିବ, ଗୀତା ବହୁତ, ଗୀତା ଶାସ୍ତ୍ରରେ ଯେ ଜାଣିଛି ସମସ୍ତଙ୍କୁ କାଟି ଥୋଇଦେବ, କୌଣସି ଦର୍ଶନ ତା ପାଖରେ କାମ ଲଗେଇବନି। ଯୋଉ ବାହାର ଦର୍ଶନ ଗୁଡ଼ିକ ମାୟାବାଦ ମାନେ ଯୋଉ ଯିଏ ଯାହା କାଟିବ ସବୁ କଥା କଟା ହେଇଯିବ, ଏଥିରେ ନିରାକାରବାଦୀ ମାନେ ସବୁଥିରେ କଟା ହେଇଯିବ। ଏସି କଥା କହୁଛନ୍ତି, ମୁଁ ହେଉଛି ପରମାତ୍ମା, ଅହଂ ପରମାତ୍ମା ଯାହା କଦାଚିତ ଅପି ନ ପୂର୍ବମ ନା ଆସତି ଇତି ନ ଅପି ତ୍ୱାମ ତ୍ୱାସମୟ ହ ତଥା ତ୍ୱାମ ଅପି ଜୀବାତ୍ମା ଆସିଦେବ, ମୁଁ ପୂର୍ବରୁ ଏମିତି ନାହିଁ ଯେ ଏବେ ଜନ୍ମ ହେଇଛି, ପୂର୍ବରୁ ନଥିଲି ବୋଲି, ମୁଁ ନିତ୍ୟ। ଆଉ ତୁମେ ମଧ୍ୟ ତ୍ୱମ ଅପି ଜୀବାତ୍ମା ଆସିଦେବ, ତୁମେ ଜୀବାତ୍ମା ଉପରେ ବି ନିତ୍ୟ, ଜୀବାତ୍ମା ଉପରେ ତୁମେ ନିତ୍ୟ। ତଥା ଇମେ ଜନାଧିପା ରାଜାନଶ୍ଚ ଜୀବାତ୍ମା ନ ଆସନେବ ଇତି ପ୍ରାଗ ଭାବ ଅଭାବ ଦର୍ଶିତ। ଯେତେବେଳେ ତୁମେ ଆତ୍ମା, ମୁଁ ହେଉଛି ପରମାତ୍ମା, ଆଉ ଇମେ ଜନାଧିପା, ଯେତେ ଜୀବ ସବୁ ଅଛନ୍ତି ଏମାନେ ବି ପୂର୍ବରୁ ଆତ୍ମା ଥିଲେ। ମଣିଷ ତ ଆତ୍ମା ଜ୍ଞାନ ନାହିଁ ବୋଲି ସେ ଗୋଟେ ଖୁସି ହେଉଛି ନା କ'ଣ, ଗୋଟେ କ'ଣ କି ଆମର ଗୋଟେ ପୁଅଟେ ହେଲା, ଦେହ ଡ୍ରମ୍ ଫ୍ରମ୍ ବଜେ କ'ଣ ଏଟା କହୁଛି, କ'ଣ ଭାବିଲେ କି ପୂଜା ହୁଏ, ହତନା ପୂଜା ଖୁସିଆ ପାଲା ହେଲା, ଗୋଟେ ପୁଅଟା, ମୋର ପୁଅ ଗୋଟେ ପୁଅ, କିନ୍ତୁ ତୁମେ ଖୁସି ଭାରି, ମୋର ନାତି ଗୋଟେ ହେଲା, ମୋର ଗୋଟେ ପୁଅ ହେଲା, କ'ଣ ପୁଅ ହେଲା, ସିଏ ତାକୁ ଆଣିକି ସଂସାରରେ ତାକୁ ସେ ଗୋଟେ ସ୍ୱର ଧରିକି ଆଇଲା, ବୋଧ ପଡ଼ିବ ଖାଲରେ, ତୁମେ ତୁମେ ଡ୍ରମ୍ ବଜେଇଲେ ଜୀବନ ଗୋଟେ ବର୍ଣ୍ଣାଶ୍ରମ ଜିନିଷଟା, ତୁମେ ଆତ୍ମଦୃଷ୍ଟି ଚିନ୍ତା କରେ, ଗୋଟେ ପାଗଳା ଧନ୍ଦା ଭଳିଆ ତୁମକୁ ଲାଗିବ। ସେ ଗାଏ ନା, ସିଏ ଜଗ ହସେ ତୁମ ରୁହେ, ଜଗ ହସେ ମେ ରୁହେ, କାହାର ଭଜନ ସେଟା ସେ ଲେଖିଛନ୍ତି, ସିଏ ଗାଉନି ଅନୁଚଳଟା, ଜଗତର ସମସ୍ତେ ହସିବେ, ସେ ଝିଅରୁ କାନ୍ଦୁଥିବ, ଛୁଆଟା ଜନ୍ମ ହେଲେ କ'ଣ ହେ କାନ୍ଦିବ, ସେ କାହିଁ କାନ୍ଦିଲା, ତାର କାନ୍ଦିବା ବେଳେ ଆସିଗଲା, ଇଏ ତାର ହସିଲେ, ମୋର ପୁଅ ହେଲା ନାତି ହେଲା, ପୁଣି ବାହାରେ ହବ ଡ୍ରମ୍ ବଜେଇକି ତାକୁ ଡ୍ରମ୍ ବଜେଇକି ମୁକୁଟ ପିନ୍ଧେଇଦେବେ, ସେ ମୁକୁଟ ପିନ୍ଧେଇଦେବେ ବାହାଘରେ, ମୁକୁଟ ପିନ୍ଧି କ'ଣ ସେଦିନ ହବ, ଗୁରୁଦେବ କୁହନ୍ତୁ ଗୋଟେ ଦିନିଆ ରାଜା ହବ, ସେଦିନ ରାଜା ବା ରାଜା କିଏ 10 ବର୍ଷ 15 ବର୍ଷ ପାଇଁ ହବ, ସେ ଗୋଟେ ଦିନିଆ ରାଜା ବାହାଘର, ଡ୍ରମ୍ ଫ୍ରମ୍ ବାଜିବ ମୁଣ୍ଡରକୁ ଇଏ କରିକି ବାସ, ସେ ତାର ହାରିବ, ହାରିବ ନ ଖୁସି, କିଏ ବାହାରୁଛି କିଏ କ'ଣ କାହାର ଇଏ ଅବସ୍ଥା, ଏ ଦେହଟା ଗଲା ଦେହଟା ହେଉଛି ଆତ୍ମା, ତାର କିଏ ହଇରାଣ ହେଲାଣି ଶରୀର ବନ୍ଧନ, ତା କିଏ ବୁଝିପାରୁଛି, ଏ ତ ମାନେ କେବଳ ଏଇ ବୈଷ୍ଣବ ମହାପ୍ରଭୁଙ୍କର ଯୋଉ ଧାରା, ଇଏ କେବଳ ଗୋଟେ ଯୁବକୁ ସୁଯୋଗ ଦଉଛି, କେମିତି ତାର ଲକ୍ଷ୍ୟ ରହୁଛି ଯାହା ବାଡ଼ବାର କିନି ହେଇଗଲା ହେଇଗଲା, ବର୍ତ୍ତମାନ ମୋତେ ଗୋଟେ କାମ କରିବାର ଅଛି, ସ୍ୱର ମାଧ୍ୟମରେ ତା ଟାଇମ୍ ସମୟ ଶକ୍ତିକୁ ନଷ୍ଟ କରିବାର ନାହିଁ, ତ କେମିତି ଭଗବାନଙ୍କୁ ପାଇବାର ଅଛି, ତାହେଲେ ସମସ୍ୟାର ସମାଧାନ ହବ, ନହେଲେ କୌଣସି ପ୍ରକାର ଆଡ଼ଜଷ୍ଟମେଣ୍ଟ ଏ ଜଗତର ଆମକୁ ସୁଖ ଦେବନି, ତ ହବନି ଗୋଟେ ଆଡ଼ଜଷ୍ଟମେଣ୍ଟରେ ଏଠି ସୁଖ ମିଳେ, କିଛି ଆଡ଼ଜଷ୍ଟମେଣ୍ଟ ନାହିଁ, କ'ଣ ତୁମେ ଆଡ଼ଜଷ୍ଟମେଣ୍ଟ କରିବ, ସେଟା କଷ୍ଟ। ଗୋଟେ ଜର୍ଣ୍ଣିଂଟା କ'ଣ, ଜର୍ଣ୍ଣିଂଟା କ'ଣ କହୁଛ ଆମର ଓଡ଼ିଆରେ, ଯାତ୍ରା, ଫ୍ଲାଇଟ୍ରେ ଯାତ୍ରା କର, ଯିଏ ଯାଉଛି ଟ୍ରେନ୍ରେ ସେ କ'ଣ କହୁଛି, ବହୁତ କଷ୍ଟ, ଉଫ୍, ତ ଫ୍ଲାଇଟ୍ରେ ଯାଆନା ଦେଖିବ, ସେ ସେଇ କଷ୍ଟ ଜର୍ଣ୍ଣିଙ୍ଗଟା କଷ୍ଟ ଯାତ୍ରାଟା ଜୀବନଯାତ୍ରାଟା ହେଉଛି ଗୋଟେ କଷ୍ଟ ଆଉ ତୁମେ ଆଉ ତୁମେ ଆରାମ କରିବାକୁ ଅଛି ତେଣୁ ଯେକୌଣସି ପ୍ରକାର ଆଡ଼ଜଷ୍ଟମେଣ୍ଟ କେବଳ ଆମେ କରିଦେବାକୁ ପଡ଼ିବ ସ୍ୱରରେ ଯାହା କିଛି ଆସୁଛି ପିଲାର କ'ଣ ଛୁଆର କ'ଣ କ'ଣ କରିବା ସ୍ୱର ଧାରଣ କରୁଛେ ଭଗବାନ ପ୍ରତି ସମର୍ପିତ ଆଡ଼ଜଷ୍ଟମେଣ୍ଟ କରି କେମିତି ଭକ୍ତିଟା ମୋତେ କରିନେବାର ଅଛି ଭଗବାନ ପ୍ରତି ପ୍ରେମଟା ମୋର ବଢ଼େଇବାର ଅଛି ଏଇଟା ନ ହେଇପାରିଲେ ଯଦି ଆମର ନ ହେଇପାରିଲା ବୟସ ଚାଲି ଆସିବ ବୃଦ୍ଧ ବୟସ ହେଇଗଲା ସରିଲା ଆଉ ସବୁ ଚାଲିଲା ସବୁ ନଷ୍ଟ ହେଇଯିବ ତୁମର ବୟସ ହେତ ଚାଲିଯିବ ସେଥିପାଇଁ ସେ କୋମର ଆଚାର୍ଯ୍ୟ ପ୍ରାଜ୍ଞା କହିଲେ କାହିଁକି ଏଥିପାଇଁ କହିଲେ ନା ଆଉ ହେଇପାରିବନି କରିବି ହବ ଏ ଦିନ କେବେ ନ ଆସିପାରେ ସୂର୍ଯ୍ୟ ଉଦୟ ହେଇଛନ୍ତି ଆଜି ଅସ୍ତ ହେଇଗଲେ କାଲି ଆମ ଭାଗ୍ୟର ଉଦୟଟା ନ ଦେଖି ପାରନ୍ତି କ'ଣ କିଏ କହିପାରିବ ଯାହା କରିବାର ଅଛି କ'ଣ କ'ଣ କୁହାଯାଏ ଯାହା କରିବାର ଅଛି ଆଜି କର କୁହନ୍ତିନି ଆମର ଆଜି କର ନୁହେଁ ଯାହା କରିବାର ଅଛି ବର୍ତ୍ତମାନ କରିବି ଶବ୍ଦ ଆମର ନାହିଁ କରିବା ଦେଖିବା ଲୋକ ଗାଁ ଲୋକ କରିବା ଦେଖିବା ଦେଖିବା କରିବା କରିବା ଭଜନ କରିବା ସେ ଝିଅ ବାହାରଟା ଯାଉ ସେ ପୁଅ ବାହାରଟା କରିବା ନାହିଁ ତାଠୁ ସିରିୟସ୍ ଷ୍ଟେପ୍ ହେଉଛି ଆଜି କରିବି ନା ଆମର ଆଜି କରିବୁ ନାହିଁ ବର୍ତ୍ତମାନ ମୋତେ କରିବାର ଅଛି ଆମର ଆଉ କିଛି ଢିଲା କରିବାର ନାହିଁ କାରଣ ଏ ସ୍ୱରଟା କେତେ ନଷ୍ଟ ହେଇଯାଏ ଏଇଟା ଗୋଟେ ଅସ୍ଥାୟୀ ଜିନିଷ ଅଧ୍ରୁବମ ଅର୍ଥଦମ ନା ଏଥିରେ ପରମାର୍ଥଟା ପାଇବାର ଅଛି ଅଧ୍ରୁବମ ନଷ୍ଟ ହେଇଯିବ କେତେବେଳେ ଆଉ ତ ପ୍ରତିଦିନର ଚେତନାଟା କୃଷ୍ଣ ଚେତନା ହଉ ଏଇଟା ଜଣେ ଭକ୍ତର ଲକ୍ଷ୍ୟ ପ୍ରତିଦିନ କାରଣ ପ୍ରତିଦିନ ରେଡ଼ି ହେଇକି ତୁମେ ରୁହ ମରଣ ପାଇଁ କିଛି କହିବ ମୃତ୍ୟୁଟା ଆଜି ନ ହବ ବୋଲି ମୋର ବି ହେଇପାରେ ଆଜି ମୁଁ କ'ଣ କହିପାରିବି ତେଣୁ ଚେତନାଟା ମୋର ପୁରା କ୍ଲିନ୍ ରହିବାର ଅଛି କୃଷ୍ଣ ଚେତନା ହେଇକି ରହିବାର ଅଛି ଆଜି ମରଣ ହେଲେ କିଛି କ୍ଷତି ନାହିଁ ସେଇ ହିସାବରେ ଆମକୁ ପ୍ରସ୍ତୁତ ଚାଲିବାକୁ ପଡିବ ମରଣଟା ଆଜି ଆଉ ଆଶା କରନି ଯେ ଆଉ 10 ବର୍ଷ କ'ଣ ଏଇ ଯୋଉ କରୋନା ଆସୁଛି କ'ଣ କହିପାରିବ ତୁମ ପାଳି କେତେବେଳେ ପଡ଼ିଯିବ ତା ଭିତରେ କାହା ପାଳି ବି କେତେବେଳେ ପଡ଼ିବ କିଏ କହିପାରିବ ଇଏଥିରୁ ବି ଆହୁରି କେତେ ବଡ଼ କାହିଁକି ଆମେ ଗାଡ଼ିରେ ଯାଉଛେ ଘୋଡ଼ାରେ ଯାଉଛେ କିଛି ବି କହିହେବନି କ'ଣ ଆକ୍ସିଡେଣ୍ଟ କେତେବେଳେ କ'ଣ ହବ କିଛି ନାହିଁ ସେଦିନ ଆମେ ଆସୁଥିଲୁ ସେ ଯୋଉ କ'ଣ ହେଟା ଛତିଆ ପାଖରେ ସେଗୁଡ଼ା କେଉଁ ବଡ଼ ଘରର ଝିଅଟା ସେ ବାଡ଼େଇଛି ତାଙ୍କ ଗାଡ଼ିକି ବାଡ଼େଇଛି ସେ ତା ଗାଡ଼ି ସହ ସେଠି ବସୁଛନ୍ତି ସମସ୍ତେ କିଏ ଯାଇଛି କି କ'ଣ ତା ହିସାବ ପତ୍ର ନେଇ ବସୁଛନ୍ତି ଅନେକ ବସୁଛି ଗାଡ଼ି ପଛରେ ପୁରା ଟୋଲା ହେଇଯାଇଛି କହିପାରିବେ କି ଆମେ ସେ ଗାଡ଼ିରେ ଯାଉଛେ ସେ ଫ୍ଲାଇଟ୍ରେ ଯାଉଛେ କାଲି ଫ୍ଲାଇଟ୍ ଘୋଷି ପଡ଼ିଛୁ 40-50 କେତେ ସଫା ହେଇଯାଉଛୁ କିଛି କହିହେବନି ସ୍ୱର କେତେବେଳେ ବିନାଶ ହେଇଯିବ ସେଥିପାଇଁ ପ୍ରତିଦିନଟାକୁ ଦିନ ତ କୁହାହେବନି ପ୍ରତି ସମୟ ପ୍ରତି ମୁହୂର୍ତ୍ତଟାକୁ ଯେମିତି କୃଷ୍ଣ ଚେତନାରେ ମୋର ଲାଗିବ ଅଲଗା କଥା କିଛି ନୁହଁ ମୁଁ ନଷ୍ଟ କରିବିନି କ'ଣ ହେଇଯିବ କେତେବେଳେ ଆଉ ପ୍ଲାନ୍ ବନ ବନ ଚାଲିଲା ହେଇଥିବ ଆଉ ସେ କ'ଣ କୁହନ୍ତି ନା ଭୁରିଶ୍ରବା ପାଗ ଭିଡ଼ିଭିଡ଼ୁ ଜାଣିନା ବୋଲି ଭୁରିଶ୍ରବା ପାଗ ଭିଡ଼ିଭିଡ଼ୁ ମହାଭାରତ ଯୁଦ୍ଧ ଶେଷ ପାଗ କ'ଣ କହିଲ ପଗଡ଼ିଟା ମ ସେ କ'ଣ ମୁଁ ତ ଭାଇ କେଉଁଠି ବୋଉ କାଇଁ ମହାଭାରତରେ ମୁଁ ଜାଣିନି ସେ ଗାଁ ଲୋକ କୁହନ୍ତି ଏଇଟା ପଦଟା ମୁଁ ପଢ଼ିଥିଲି ବହୁତ 20 ବର୍ଷ ତଳେ ମହାଭାରତ ପଢ଼ିଥିଲି ପୁରା ଆଜି ମନରେ କିଛି ନାହିଁ ଭୁରିଶ୍ରବା ଯୋଉ ଆସିଥିଲେ ଭୁରିଶ୍ରବା ନା ଗୀତାରା ନାହାନ୍ତି ଭୁରିଶ୍ରବା ଆସିଥିଲେ ଯୁଦ୍ଧ କରିବା ପାଇଁ 18 ଦିନ ସେ ତାର ଘରେ ଯୁଦ୍ଧ କରିବାକୁ ଯିବି ତା ପଗଡ଼ିଟା ଭିଡ଼ି ଭିଡ଼ି ମହାଭାରତ ସରିଗଲା ବୁଝିବାକୁ ତୁମର ସେ ଚାଲିଛି ଯୋଜନା ତାଙ୍କର ସରିବ ମୋର ମୁଁ ଭଜନ କରିବି ଷୋଳମାଳା ହବ ତ ପଗଡ଼ି ଭିଡ଼ୁଥିବ ଭିଡ଼ୁଥିବ ଚାଲିବ ଆଉ ବେଳେ ଚାଲି ଆସିବ ଆଉ କ'ଣ ଭୁରିଶ୍ରବା ଗାଁ ଗହଳି ମୁଁ ଛୁଆଟି ବେଳେ ଶୁଣିଛି ଭୁରିଶ୍ରବା ପାଗ ଭିଡ଼ି ଭିଡ଼ୁ ମହାଭାରତ ଯୁଦ୍ଧ ଶେଷ କ'ଣ ଏଇ କାମ ଡେରି କଲେ ଯୋଉ ମୁଲିଆମାନେ କାମ ଡେରି କରନ୍ତି ମାଲିକ କୁହେ କିନ୍ତୁ କ'ଣ କାମ କରୁଛି ଏତେ ଡେରି ହେଲାଣି ଯେ ଏଇ ବର୍ଷା ହେଲାଣି ହେଲାଣି ସେ ଭୁରିଶ୍ରବା ପାଗ ଭିଡ଼ି ଭିଡ଼ୁ ମହାଭାରତ ଯୁଦ୍ଧ ଶେଷ ଆଗରୁ ସବୁ ସବୁ ଲୋକଙ୍କୁ ଯୋଉ କୁହା ହଉଥିଲା ସବୁ ଭାଗବତ ଗୀତା ମହାଭାରତ ରାମାୟଣରୁ କୁହା ହଉଥିଲା ନା ଆଉ ଏ ଲୋକ କଳି କୋଜା କରିବ ଏଇଟା ମୁଥରଟା ବଦମାସ କେହି କହୁନଥିଲେ ହେ ମନ୍ଥର ଆଇଲା ଲୋକ ସ୍ତ୍ରୀ ଲୋକମାନେ କହିଲେ ମନ୍ଥର ଆଇଲାଣି ହେ ମନ୍ଥର ଆଇଲାଣି ସବୁ ଉଦାହରଣଟା ଆମ ଓଡ଼ିଶାଟା ଏତେ ସୁନ୍ଦର ଥିଲା ତାଙ୍କ ଭିତରେ ଯାହା ବି କରୁଥିଲେ ସବୁ ଭଗବାନଙ୍କୁ ଭଗବାନ ଭଗବାନ ଗୀତା ଭାଗବତ କହି ମନ୍ଥର ଆଇଲା ଆଉ ଯେତେ ପୁରୁଷ ଲୋକ କହିବେ ହେ ଶକୁନି ଆଇଲା ହେ ଶକୁନିଟା ଆଇଲା ସବୁ ସବୁଗୁଡ଼ିକ ସବୁ ଜୀବନ ଏଇଆ ଥିଲା ମାନେ କେହି ଏଇ କଥା ଏଇଟା ପଡ଼ିଛି ସ୍ୱରଟା ବିନାଶଶୀଳ ସେ ସ୍ୱର କେତେବେଳେ ନଷ୍ଟ ହେଇଯିବ କିଛି ହିସାବ ନାହିଁ ତେଣୁ ଯେତେବେଳେ କୃଷ୍ଣ ଚେତନାଙ୍କୁ ଆସୁଛନ୍ତି ଯିଏ ବି ଯେଉଁ ଭକ୍ତ ଆସୁଛି ତାକୁ ବହୁତ ବଡ଼ ଭାଗ୍ୟବାନ ସେ ଅତି କେୟାରଲେସଲି ମାନେ ତା ଲାଇଫଟାକୁ ରିଲିଜ୍ କରିବା ଉଚିତ ନୁହେଁ ପ୍ରତିକୂଳ ହେଇଯାଉଛି ଆଉ ସବୁ ଜିନିଷ ଗୁଡ଼ାକ ନା ଆମେ 15-20 ବର୍ଷ ମଠରେ ଜଏନ୍ କଲୁ ସେତେବେଳେ କେତେ ବଡ଼ ସୁନ୍ଦର ଗୋଟେ ତ୍ୟାଗ ସମର୍ପଣ ସମାଜର ସ୍ଥିତି ବି କେତେ ଗୁଡ଼ିଏ ବଡ଼ ଦୁର୍ଲଭ ଥିଲା, ପ୍ଲସ୍ ଅତ୍ୟନ୍ତ ସୁନ୍ଦର ଜିନିଷ ଥିଲା ସବୁ ସବୁ ଦେଇଗଲା। 25 ବର୍ଷ ଭିତରେ ପୁରା ଗୋଟେ ମାନେ ଗୋଟେ ଯାହା ଚେଞ୍ଜେସ୍ ମାନେ ଗୋଟେ ଯେଉଁଟା କହିହବନି। ଆଉ 10-20 ବର୍ଷ ପରେ କ'ଣ ହବ କିଛି କହିହବନି। ତ ଆମକୁ ଭଜନ କେତେବେଳେ ଆମେ କରିବା ଯଦି ଆମେ ନିଜର ଚେତନା ପରିବର୍ତ୍ତନ ନ କରିବା? ସମାଜ ତ ପରିବର୍ତ୍ତନ, କାଳ ତାର ପରିବର୍ତ୍ତନ, କଳି ଯୁଗରେ କାଳ ତାର ବଦଳି ବଦଳି ଚାଲିବ। ଆମ ଚେତନାଟାକୁ ପରିବର୍ତ୍ତନ କରିବାର ଅଛି ନା, ଆମକୁ ବହୁତ ବଡ଼ ଚେଞ୍ଜେସ୍ ଆସୁଛି। ତୁମେ ସେଗୁଡ଼ିକ ଚିନ୍ତା କଲେ ଭଜନ କରିପାରିବନି ନା? ତା ପ୍ରତି ସମୟଟା ନଷ୍ଟ। ଆଉ ସବୁଠୁ ମହାପ୍ରଭୁ ସବୁଠୁ ଗୋଟେ ବଡ଼ ଜିନିଷ ଦେଇଦେଇଯାଇଛନ୍ତି ଯେଉଁଟାକୁ କେବେ ବି ଜୀବ ଭୁଲି ପାରିବନି, ସେଇଟା ହେଉଛି ନା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। କାରଣ ସ୍ୱର ଥିଲା ପର୍ଯ୍ୟନ୍ତ ଆମକୁ କର୍ମ କରିବାକୁ ବି ପଡ଼ିବ। ଆଉ ଏଠି ତ କର୍ମ ନାହିଁ, ଏଇଟା ଭଗବାନଙ୍କ ସେବା ଆମେ କରୁଛେ, କିନ୍ତୁ ନାମ ସ୍ମରଣଟା ସବୁବେଳେ ସବୁବେଳେ ନାମଟା ସ୍ମରଣ କରିବାକୁ ପଡ଼ିବ, ଚିନ୍ତନ କରିବାକୁ ପଡ଼ିବ, ସମୟ ମିଳୁଛି ମାନେ ଜପ କରିବ। ଯଦି କିଛି କାର ହଉନି ନା ଶ୍ରଦ୍ଧା ଅପେକ୍ଷା, ଯଦି ଜଣେ ଜଣଙ୍କ ଶ୍ରଦ୍ଧାରେ ମତେ ଲାଗୁନି, ସେ ନାମ ବି ସ୍ମରଣ କରିବା ଦରକାର। ସେବା କଲାବେଳେ କ'ଣ ବି କଲାବେଳେ ଏଇଟା ଅଭ୍ୟାସ ତାର ନିଜକୁ ନିଜେ ଆରମ୍ଭ କରିବ। ଯେହେତୁ ଆଉ କାହିଁକି, କାରଣ ଆମକୁ ସବୁବେଳେ ପ୍ରସ୍ତୁତ ହେଇକି ରହିବାକୁ ପଡ଼ିବ। ସ୍ୱର ଛାଡ଼ିବା ହିଁ ଦିନେ, ଆଉ କେଉଁ ସମୟରେ ସ୍ୱର ଛାଡ଼ିବା ଠିକ୍ ନାହିଁ, ପ୍ରତିଦିନ ପ୍ରସ୍ତୁତ ହେଇକି ରହିବା ଦରକାର, କିଛି କହିହବନି। ସେ କଥା ସେ କହୁଛନ୍ତି, ତଥା ସର୍ବେ ବୟମ ଅହମ୍ ତ୍ୱାମ୍ ଇମେ ଜନପଦାଶ୍ଚ ଅତ ପରମ ନ ଭବିଷ୍ୟାମି ନ ସ୍ଥାସ୍ୟାମି ନ ଅପି ତୁ ସ୍ଥାସ୍ୟାମ। ମୁଁ ତୁମେ ଆଉ ଏଇ ଜନାଧିପ ରାଜାମାନେ ଯେତେ ସବୁ ଅଛନ୍ତି, ଇଏ ରହିବେ ନାହିଁ ନୁହେଁ, ରହିବେ ଅପିତୁ ସ୍ଥାସ୍ୟାମ, ସମସ୍ତେ ରହିବେ। ଏବ ଇତି ଧ୍ୱଂସ ଭାବା ଦର୍ଶିତମ, ଧ୍ୱଂସ କାହାର ନାହିଁ। ତୁମେ କ'ଣ ପିତାମ ବିଷ୍ମଙ୍କର ମରଣ ହେଇଯିବ? ପିତାମ ବିଷ୍ମ ରହିବେ, ମୁଁ ବି ରହିବି, ତୁମେ ବି ରହିବ, ରାଜାମାନେ ବି ରହିବେ, ସମସ୍ତେ ରହିବେ। ପୂର୍ବରୁ ଥିଲେ ସମସ୍ତେ ଆତ୍ମା, ସମସ୍ତେ ରହିବେ। ଏଠି ସେ କହିଲେ ପରମାତ୍ମା ଜୀବାତ୍ମାଞ୍ଚ ନିତ୍ୟତ୍ୱତ୍ ଆତ୍ମା ନ ଶୋକ ବିଷୟ ଇତି ସାଧିତମ। ତେଣୁ କନ୍କ୍ଲୁଜନଟା ଦେଲେ ଚଟବା, ପରମାତ୍ମା ଜୀବାତ୍ମାଞ୍ଚ ନିତ୍ୟତ୍ୱତ୍, ପରମାତ୍ମା ଆଉ ଜୀବାତ୍ମା ହେଉଛନ୍ତି ନିତ୍ୟ, ଆତ୍ମା ନ ଶୋକ ବିଷୟ ଇତି ସାଧିତମ। ତେଣୁ ଆତ୍ମା ବିଷୟରେ ଦୁଃଖ କରିବାର କିଛି କାରଣ ହିଁ ନାହିଁ, ସ୍ୱର ବିଷୟରେ ଦୁଃଖ କରିବା କିଛି କାରଣ ନାହିଁ। କାହିଁକି ନା ସ୍ମରଣ ହେଉଛି ବିନାଶୀଳ, ଆଉ ସୂକ୍ଷ୍ମସ୍ୱର ବିଷୟରେ କାହିଁକି ବିନାଶ ଦୁଃଖ କରିବାର ନାହିଁ ନା? ସୂକ୍ଷ୍ମସ୍ୱର କେବେ ହେଲେ ବି ମୁକ୍ତି ପୂର୍ବରୁ କେବେ ସେ ବି ଅବିନାଶ। ବଡ଼ ସାଇଣ୍ଟିଫିକ ଏଇ ଦ୍ୱିତୀୟ ଅଧ୍ୟାୟ ବହୁତ ପୁରା ତ ଗୀତା, ଗୋଟେ ସୁନ୍ଦର ଭାବରେ ଖେଳି ଖେଳିକା ଯାଇଛନ୍ତି ଭଗବାନ ଦର୍ଶନର, ବହୁତ ବଡ଼ ସୁନ୍ଦର ଖେଳିକି ମାନେ ବୁଲେଇକି ପ୍ରବଚନ ଦେଇଛନ୍ତି, ବଢ଼ିଆ ଯୁକ୍ତିପୂର୍ଣ୍ଣ ଭାବରେ ଦେଇଛନ୍ତି। ବିଭିନ୍ନ ନ୍ୟାୟରୁ, ପୁରାଣରୁ, ଲୌକିକ ନୀତିରୁ ବିଭିନ୍ନ ମତକୁ ସବୁ ଖଣ୍ଡନ କରିକି ଭଗବାନ ସବୁ ମତକୁ ଖଣ୍ଡନ କରିକି କେମିତି ଆତ୍ମଧର୍ମଟାକୁ ସ୍ଥାପନ କରୁଛନ୍ତି, ଏ ଗୀତାର ଜିନିଷ ନା। ଅତ ନିତ୍ୟ ନିତ୍ୟାନାମ ଚେତନ ଚେତନାମ ଏକ ବହୁନାମ ଯୋଉ ବିଭ୍ରାତି କାମ, ସାଙ୍ଗେ ସାଙ୍ଗେ ପ୍ରମାଣ ଦେଇଦେଲାଣି। ଅତ ଇତି ଶ୍ରୁତି, ଶ୍ରୁତିରେ ଏକଥା କୁହାଯାଇଛି, ନିତ୍ୟ ନିତ୍ୟାନାମ ଚେତସ ଚେତସାନ ଆତ୍ମା ନିତ୍ୟ, କ'ଣ ଦୁଃଖ କରିବାର ଅଛି? ତେଣୁ ଅର୍ଜୁନଙ୍କୁ ଏ ଯୋଉ ସବୁ ବାଣୀ କହୁଛନ୍ତି ପ୍ରଭୁପାଦ, ଏସବୁ ନିତ୍ୟ ନିତ୍ୟାନାମ ଚେତସ ଚେତସାନାମ ଦେଇଛନ୍ତି ନା, ଶ୍ଳୋକ ଦେଇଛନ୍ତି, ନିତ୍ୟ ନିତ୍ୟାନାମ ଚେତସ ଚେତନାମ ଏକ ବହୁନାମ ଯୋଉ ବିଧାତି କାମାନ। ତାପରେ ପ୍ରଭୁପାଦ ମାୟାବାଦୀଙ୍କ ବିଷୟରେ ଲେଖିଛନ୍ତି, ମାୟାବାଦୀମାନଙ୍କର ମତ ହେଲା ଯେଉଁ ଆତ୍ମା ମାୟା ଶକ୍ତିର ଆବରଣ ଯୋଗୁଁ ପରମାତ୍ମାଙ୍କର ବିଚ୍ଛିନ୍ନ ହୋଇଯାଇଛି, ତାହା ମୁକ୍ତି ପରେ ନିର୍ବିଶେଷ ବ୍ରହ୍ମରେ ଲୀନ ହୋଇଯିବ, ଏହାର ସ୍ୱତନ୍ତ୍ର ଅସ୍ତିତ୍ୱ ହରାଇବ। ଏଇ ମାୟାବାଦୀମାନଙ୍କର ଏଇଟା ଗୋଟେ ଏଇଟା ହେଲା ତାଙ୍କର ମାୟାବାଦରେ ତ ବହୁତ କିଛି ରହିଛି, ସେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଏଟାକୁ ସବୁ ମାୟା ବୋଲି ଭାବନ୍ତି। ଭଗବାନଙ୍କ ଭଗବାନ ଯେମିତି ଗୋଟେ ମାଇକ ସ୍ୱର ଧରିକି ଆସୁଛନ୍ତି ଗୋଟେ ଜୀବ, ଭଗବାନ ବି ସେଇ ସ୍ୱରଟାକୁ ଧରିଛନ୍ତି, ସେଟା ବି ହେଉଛି ମାୟା। ତାଙ୍କ ଲୀଳା ଗୁଡ଼ିକ ହେଉଛି ମାୟା, ପାର୍ଶ୍ୱଦକୁ ମାୟା, ସବୁଗୁଡ଼ିକ ମାୟା ବୋଲି ତାଙ୍କର ଜ୍ଞାନ। ମାୟା ଅର୍ଥ ତାର ନିତ୍ୟ କିଛି ଚାକନ୍ତି, ନିତ୍ୟ ସ୍ଥିତି ତାର କିଛି ନାହିଁ, ସେ ଗୁଣ ଦ୍ୱାରା କ୍ଷୋଭିତ, ଏଇଟା ମାୟାବାଦୀମାନଙ୍କର ମତ। ଏଠି ସେ କହୁଛନ୍ତି ସେ କଥା, ମାୟାବାଦୀମାନଙ୍କର ମତ ହେଲା ଯେ ଆତ୍ମା ମାୟାଶକ୍ତି ଆବରଣ ଯୋଗୁଁ ପରମାତ୍ମାଙ୍କର ବିଚ୍ଛିନ୍ନ ହୋଇପାରୁଛି। ମାୟାବାଦୀମାନଙ୍କର ମତ କ'ଣ? ସେଥିପାଇଁ ସେ କହିବେ ନା ଅହଂ କ'ଣ ବ୍ରହ୍ମସ୍ମି, ନାଇଁ ନାଇଁ ପରମାତ୍ମା କ'ଣ ବ୍ରହ୍ମସ୍ମି, ଆଉ ଗୋଟେ କ'ଣ କୁହନ୍ତି, ସୁହମ୍, ଆମେ ସେଇ ଆମେ ସେଇ ଆମେ ବେଟି ଆଣୁଥିବେ କହିବେ ଆମେ ସେଇ ଖୋନି ଖାଉଥିବେ ଅସୁହମ୍, କ'ଣ ସୁଅ ମୁଁ ସେ ବୃନ୍ଦା ମାନେ ଦଳ ଦଳ ବୁଲୁଥିବ ସେ ସୁଅ ସକାଳୁ ଉଠି ଖାଲି ଟିଫିନ୍ ଧରି ଦୌଡ଼ୁଥିବେ ଏପଟେ ସୁଅ ତୁମେ ତ ସେଇ କ'ଣ ଦୌଡ଼ୁଛ କାହିଁ ଖାଇବା ପାଇଁ ଖାଲି ଖାଲି ଟିଫିନ୍ ଧରି ଦୌଡ଼ୁଥିବେ ଏଣେ ତେଣେ ଦୌଡ଼ୁଥିବେ ଖାଲି ଚାହା ଗୁଡ଼ା ପିଅନ୍ତି ସକାଳୁ ମୁଁ ପରିକ୍ରମା ଘରୁ ଘରୁ ଗଲେ ସେ ଚାହା ପାଇଁ ମାଡ ପିଟାପିଟି ଟିଫିନ୍ ଖାଲି ବଡ଼ାବାଡ଼ି ହଉଥିବେ ଏଣେ ସୁଅ କହୁଥିବେ ରମାୟବାଦୀ ଗୁଡ଼ା ସେଟା ତ ଟିକେ ବୁଝନ୍ତିନି ଶରୀର କ'ଣ ଆତ୍ମା କ'ଣ କିଛି ଜ୍ଞାନ ନାହିଁ ସେମାନଙ୍କର ସେଟା ଖାଲି ପଶିଗଲେ ଗୋଟେ କ'ଣ କାହା ଲୋକ କିଏ ବୁଝୁଛି କିଛି ସେ କଥା ସେ କହୁଛନ୍ତି ଆତ୍ମା ତାଙ୍କର କହିବା କଥା ଯେ ମାୟାବାଦୀମାନଙ୍କର ମତ ହେଲା ଆତ୍ମା ମାୟାର ଆବରଣ ଦ୍ୱାରା ସେ ରହିଛି ତ ସେ ଆବରଣ ଦ୍ୱାରା ତା କତରୁ ବାହାରି ଯିବ ସେ ପରମାତ୍ମାଙ୍କ ଦେହରେ ମିଶିଯିବ ଏକ ହେଇଯିବ ସହିଲା ସେ ନା ସେ କହୁଛି ସୁଅ ତା ମୁକ୍ତି ପରେ ନିର୍ବିଶେଷ ବ୍ରହ୍ମରେ ଲୀନ ହୋଇଯିବ ଏବଂ ତାର ସ୍ୱତନ୍ତ୍ର ଅସ୍ଥି ହରାଇବ ଏଇଟା କଟା ହବ ଏଇଠି ଏଇ ଶ୍ଳୋକରେ କାଟି ଦିଆହେଲା ଯେ ପରମାତ୍ମା ଦେହରେ ମିଶିଗଲେ ଜୀବର ଆତ୍ମା ଅସ୍ତିତ୍ୱ ଚାଲିଗଲା କିନ୍ତୁ ଏଇଟା କଟା ହେଲା ଶ୍ଳୋକରେ କେମିତି ସର୍ବେ ବୟ ମତ ପରମ ସମସ୍ତେ ପୂର୍ବରୁ ଥିଲେ ବର୍ତ୍ତମାନ ଅଛନ୍ତି ଭବିଷ୍ୟତରେ ରହିବେ ଏ ଗୋଟେ ଶ୍ଳୋକରେ କଟା ହେଇଯିବ ପୁରା ମାୟାବାଦୀ ଉଡ଼ିଗଲା ଗୀତ ନଥିଲେ ତୁମେ କାହାକୁ ଡିପୋର୍ଟ କରିପାରିବନି ଆଉ ମାୟାବାଦୀ ଗୁଡ଼ାକୁ ଡିପୋର୍ଟ କରିବେ କେମିତି ସେ ଘୁରେଇ ଦେବେ ତାଙ୍କୁ ତୁମେ ଯେଉଁ ପ୍ରବଚନ ଦେବେ ଗୀତାକୁ ସେ ମାନିବାକୁ ବାଧ୍ୟ ସେମାନେ ଗୀତାରୁ କାରଣ ଗୀତକୁ ନଥିଲେ ତ କେହି ପ୍ରବଚନ ଦେଇପାରିବେନି ଗୀତକୁ ନଥିଲେ କେହି ପ୍ରବଚନ ଦେଇପାରିବେ ସେ ଗୀତରୁ କାଟିବେ ତୁମକୁ ଗୀତରେ ତାଙ୍କୁ କାଟିବାକୁ ପଡିବ ଏଠି ସେ କଥା କୁହା ଏକଥା ଏଇ ମତବାଦକୁ ଏଠାରେ ପ୍ରପଦ କହୁଛନ୍ତି ଏକଥା ବା ଏଇ ମତବାଦକୁ ଏଠାରେ ପରମ ପୁରୁଷ ଭଗବାନ ସ୍ୱୀକାର କରୁନାହାନ୍ତି କେବଳ ଯେ ବଦ୍ଧାବସ୍ଥାରେ ଆମ୍ଭେମାନେ ଆମମାନଙ୍କର ବ୍ୟକ୍ତିଗତ ଅସ୍ତିତ୍ୱ ବା ସ୍ଥିତି କଥା ସ୍ଥିତି ଚିନ୍ତା କରିବା ବା ଜାଣିପାରିବା ଅନ୍ୟ ଅବସ୍ଥାରେ ନୁହେଁ ଏକଥା ମଧ୍ୟ ଭଗବାନ ସ୍ୱୀକାର କରୁନାହାନ୍ତି ଭଗବାନ ଶ୍ରୀକୃଷ୍ଣ ଏଠାରେ ପରିଷ୍କାର ଭାବରେ କହୁଛନ୍ତି ଯେ ଭବିଷ୍ୟତରେ ମଧ୍ୟ ଭଗବାନଙ୍କର ବ୍ୟକ୍ତିଗତ ସ୍ଥିତି ତଥା ଅନ୍ୟମାନଙ୍କର ବ୍ୟକ୍ତିଗତ ସ୍ଥିତି ଶାଶ୍ୱତ ଭାବରେ ରହିଥିବ ଆମେ ତ ଆତ୍ମା ଆଉ ଆମେ ସବୁବେଳେ ଇଣ୍ଡିଭିଜୁଆଲ ଏକଥା ଉପନିଷଦରେ ମଧ୍ୟ ସ୍ୱୀକୃତ ହୋଇଛି କୃଷ୍ଣ ମାୟାବଶ ନୁହନ୍ତି ତେଣୁ କୃଷ୍ଣଙ୍କର ଏହି ବାଣୀ ପ୍ରମାଣ ସିଦ୍ଧ ଅଟେ ମାୟାବାଦୀମାନେ ବି କୃଷ୍ଣଙ୍କୁ ମାୟାବଶ ବୋଲି ଜ୍ଞାନ କରନ୍ତି ମାୟା କୃଷ୍ଣ ମାୟାର ବଶ ହୁଅନ୍ତି ଯଦି ବ୍ୟକ୍ତିଗତ ସ୍ଥିତି ବା ବ୍ୟକ୍ତିତ୍ୱ ସନାତନ ଭାବେ ନଥାନ୍ତା ତାହେଲେ ଭଗବାନ ଶ୍ରୀକୃଷ୍ଣ ଏ କଥା ଉପରେ ଏତେ ଗୁରୁତ୍ୱ ଆରୋପ କରିନଥାନ୍ତେ ଏପରିକି ଭବିଷ୍ୟତରେ ମଧ୍ୟ ରହିବ ପ୍ରପଦ ପୁରା ମାୟାବାଦୀମାନଙ୍କ ଉପରେ ପୁରା ଏଠି ପୁରା ପରିଷ୍କାର ଭାବରେ ସବୁ ଏଠି ଏ ଶ୍ଳୋକରେ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ପ୍ରପଦ କହିସାରିଲା ପରେ ଆଚାର୍ଯ୍ୟ ପରମ୍ପରା କଥା କହିଛନ୍ତି ତେଣୁ ବ୍ୟକ୍ତି ସ୍ୱତନ୍ତ୍ର ଅପ୍ରାକୃତ କ୍ଷେତ୍ରରେ ଲକ୍ଷ୍ୟ କରାଯାଇଛି ଯେ ଏହା ମଧ୍ୟ ରାମାନୁଚାର୍ଯ୍ୟ ଏବଂ ଅନ୍ୟ ଆଚାର୍ଯ୍ୟଙ୍କ ଭଳି ବିଶିଷ୍ଟ ଆଚାର୍ଯ୍ୟମାନେ ସ୍ୱୀକାର କରିଛନ୍ତି ଗୀତାରେ ଅନେକ ସ୍ଥାନରେ ଏକଥା ପରିଷ୍କାର ଭାବରେ କୁହାଯାଇଛି ଯେ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଅପ୍ରାକୃତ ବ୍ୟକ୍ତି ସ୍ୱତନ୍ତ୍ର କଥା ବୁଝିପାରନ୍ତି ଯେଉଁମାନେ କୃଷ୍ଣଙ୍କୁ ପରମପୁରୁଷ ହିସାବରେ ଗ୍ରହଣ କରନ୍ତି ନାହିଁ ତାଙ୍କୁ ହିଂସା କରନ୍ତି ସେମାନେ ଏ ମହାନ ଗ୍ରନ୍ଥରେ ପ୍ରବେଶ ଅଧିକାର ନାହିଁ ସେ କିଛି ବୁଝିପାରିବେନି ସେ ତ କୃଷ୍ଣ ମାୟା ବୋଲି ଭାବୁଛନ୍ତି ତାଙ୍କୁ ହିଂସା କରନ୍ତି ସେମାନେ କିଛି ବୁଝିପାରିବେନି ପ୍ରଭା ସେ ମହୁମାଛି ତା ଯେଉଁ ମହୁ ପୋଟଲ ଆଉ ବାହାରେ ଚାଟିବା କଥାଟା ଏଇଠି ଉଦାହରଣ ଦେଇଛନ୍ତି କାଲି ଆମେ ଶୁଣିବା କେମିତି ଭଗବାନ ଅର୍ଜୁନଙ୍କୁ କହୁଛନ୍ତି ଏସବୁ ଜିନିଷ ନତ୍ୱେ ବାହମ ଜାତ ନାଶମ ନତ୍ୱେ ନ ଆତ୍ମା ହେଉଛି ନିତ୍ୟ ତା ମାନେ ଅର୍ଜୁନଙ୍କର ଯେଉଁ ପ୍ରଥମ ରହିଛି ମୁଁ ଯୁଦ୍ଧ କରିବିନି ଯୁଦ୍ଧ ନ କରିବାର କାରଣଟା ସେ ସ୍ୱର ପାଇଁ ଦେଇଛନ୍ତି ଯୁଦ୍ଧ କରିବାଟା ହେଉଛି ଭଗବାନ ଏମିତି ହିଂସା କରିବା ପାଇଁ କାହାକୁ ମାହିଂସଙ୍କ ସର୍ବଭୂତାନ ଭଗବାନ କହିଛନ୍ତି ନା କିନ୍ତୁ ସେ କ୍ଷେତ୍ରରେ ତାଙ୍କର ଧର୍ମ ହେଲା ଯୁଦ୍ଧ କରିବା କିନ୍ତୁ ଯୁଦ୍ଧ ନ କରିବାର କାରଣଟା ହେଉଛି ଗୋଟିଏ କ'ଣ ସ୍ୱର ଏମାନଙ୍କର ମରଣ ହେଇଯିବ ତେଣୁ ଏଇ ସ୍ୱର ଚେତନା ତୁମେ ସ୍ୱର ନୁହଁ ପିତାମହ ଭୀଷ୍ମଦେବ ସ୍ୱର ନୁହନ୍ତି ସମସ୍ତେ ହେଉଛନ୍ତି ଆତ୍ମା ଆଉ ଅଳ୍ପ ଜ୍ଞାନ ହେତୁ ଆମେ କେବଳ ସ୍ଥୂଳ ସ୍ୱରଟାକୁ ଦେଖୁଛେ ସୂକ୍ଷ୍ମ ସ୍ୱର ଆଉ ଆତ୍ମାକୁ ଜାଣିପାରୁନି ବର୍ତ୍ତମାନ ଏଠୁ ଏଠୁ ପ୍ରମାଣ ଆରମ୍ଭ ହେଇଯିବ ଦେହ ନସ୍ମିନ୍ ଯଥା ଦେହ କାଲିଠୁ ଆରମ୍ଭ ହବ ପୁରା ଲଗେଇଲେ ଗୀତାରେ ଏତେ ସୁନ୍ଦର ଭାବରେ ଆତ୍ମସ୍ଥିତିକୁ ଆତ୍ମାର ସ୍ଥିତିକୁ ପ୍ରଭୁ ଜାହିର କରିଛନ୍ତି ବହୁତ ବଢିଆ ଭାବରେ କେତେ ଆଡ଼ ଯୁକ୍ତି ଆଣିକି ସବୁ କେତେ ମତ ବି ସ୍ଥାପନ ବୌଦ୍ଧ ମତ ଦେବେ ବିଭିନ୍ନ ମାନଙ୍କର ମତକୁ ଏହି ମତ ହିସାବରେ ଆତ୍ମାର କୌଣସି ହିସାବରେ କ୍ଷତି ନାହିଁ ସବୁ ମତକୁ ସ୍ଥାପନ କରିବେ ସୁବଳଦେବ ଦେହସନ ସବୁ ରଚନା କରିଛନ୍ତି ହରେ କୃଷ୍ଣ ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ପ୍ରଭୁ ପାଠ ଗୁରୁଦେବ କି ଜୟ ଗୀତା ଗୌରୀ।